ତେଣୁ ଏଠି ଏ ଶ୍ଳୋକରେ କୁହାଯାଉଛି ଯେ ଗା ଗୋପକେଇ ଅନୁବନ ନୟତୋର ଉଦାର, ଭଗବାନଙ୍କର ସବୁ ଲୀଳା ହେଉଛି ଉଦାର ଲୀଳା, ଉଦାର ଲୀଳା, ବିସ୍ତାର ଲୀଳା ରହିଛି ଭଗବାନଙ୍କର। ତେଣୁ ଏ ଯେଉଁ ଗୋପକେଇ ଗା ଗାଭୀମାନଙ୍କୁ ଗୋପମାନଙ୍କ ସହିତ ଅନୁବନ ନୟତୋର ଉଦାର, ବିଭିନ୍ନ ବନକୁ ଦ୍ୱାଦଶ ବନ ରହିଛି, ବିଭିନ୍ନ ଉପବନ ରହିଛି ବୃନ୍ଦାବନରେ। ତେଣୁ ଏହିସବୁ ବିଭିନ୍ନ ବନରେ ଭଗବାନ ଯେତେବେଳେ ଗାଭୀମାନଙ୍କୁ ଏବଂ ଗୋପମାନଙ୍କୁ ସହିତ ତାଙ୍କୁ ଗାଭୀମାନଙ୍କୁ ସେବା ଚାରଣ କରାଉଛନ୍ତି, ନୈତରୁ ଦାର ଏଇଭଳି ଭାବରେ ତାଙ୍କୁ ନେଉଛନ୍ତି, ବିଭିନ୍ନ ସ୍ଥାନକୁ ସେମାନେ ଭ୍ରମଣ କରୁଛନ୍ତି ଗୋଚାରଣ ମାଧ୍ୟମରେ। ଏବଂ ଖାଲି ଗୋଚାରଣ କରୁନାହାନ୍ତି, କେମିତି ଗାଭୀମାନଙ୍କୁ ପାଳନ ଚାରଣ କରିବେ ସେ ଚିନ୍ତା ତାଙ୍କର ନାହିଁ, ସେ ତାଙ୍କର ମାନେ ସ୍ୱତଃ ସେମାନେ କ'ଣ ଚାରଣ କରୁଛନ୍ତି ବା ସେମାନେ ସବୁ ଭୋଜନ କରୁଛନ୍ତି। ଏବଂ ଭଗବାନଙ୍କର ମୁଖ୍ୟ ଲୀଳା ହେଉଛି ବେଣୁ ସନେଇ କଳପ ଦେଇ ତନୁଭୃ ସାକ୍ଷ, ସାକ୍ଷ କହିଲେ ଗୋପୀମାନଙ୍କର ଯେଉଁ ଗୋପୀମାନେ ତାଙ୍କର ସାକ୍ଷୀମାନଙ୍କ ସହିତ ଏ କଥା ହେଉଛନ୍ତି। ତେଣୁ ବେଣୁ ସନେଇ ବେଣୁ ଚନ୍ଦ୍ର ବେଣୁବାଦନ ହେଉଛି କଳପ ଦେଇ ବହୁତ ସୁନ୍ଦର ବେଣୁଗାନ ରହିଛି। ତନୁଭୃ ଯେଉଁମାନେ ତନୁ ଧାରଣ କରିଛନ୍ତି ଏସବୁ ଆ ପର୍ଯ୍ୟନ୍ତ ସବୁ ସାତରୁ ଉଣେଇଶ ତେରଟି ଶ୍ଳୋକରେ ଏସବୁ ବିଭିନ୍ନ ବେଣୁବାଦନର ତା'ର କିଭ ପ୍ରଭାବ ପଡ଼ିଛି ଅନ୍ୟମାନଙ୍କ ଉପରେ ସେଇଟା ସବୁ ବର୍ଣ୍ଣନା କରାଗଲା। ତନୁଭୃତା ଯେଉଁମାନେ ତନୁ ଧାରଣ କରିଛନ୍ତି, ଶରୀର ଧାରଣ କରିଛନ୍ତି, ତାଙ୍କ ପାଇଁ କ'ଣ ହେଉଛି ନା ଅସ୍ପନ୍ଦନ ଗତିମତାନ ତନୁଭୃତାନ, ଯେଉଁମାନେ ତନୁ ଧାରଣ କରିଛନ୍ତି, ଶରୀର ଧାରଣ କରିଛନ୍ତି, ସେମାନେ ଅସ୍ପନ୍ଦନ ହୋଇଯାଉଛନ୍ତି, ସେମାନେ ଜଙ୍ଗମ ସବୁ ଯେଉଁ ଅଛନ୍ତି ଜଙ୍ଗମ ଜୀବ ସବୁ ରହିଛନ୍ତି, ସେମାନେ ସ୍ଥାବର ଭଳି ହୋଇଯାଉଛନ୍ତି ଅସ୍ପନ୍ଦନ, ତାଙ୍କର ଯେମିତି ଆଉ କିଛି ଜୀବନ ନାହିଁ ଏଇଭଳି ଭାବରେ ପ୍ରତିମା ଭଳି ହୋଇଯାଉଛନ୍ତି। ଯେମିତି ଗୌତମ ଅଭିଶାପର ହଲ୍ୟା କ'ଣ ହୋଇଯାଇଥିଲେ ପଥର ହୋଇଯାଇଥିଲେ, କିନ୍ତୁ ଭଗବାନ ରାମଜୀ ଯେତେବେଳେ ଯାଇଥିଲେ ସେହି ସମୟରେ ତାଙ୍କର ପାଦ ଧୂଳିର ସ୍ପର୍ଶରେ ସେ ପୁଣି ତାଙ୍କର ପୂର୍ବ ଶରୀର ପ୍ରାପ୍ତ ହେଲେ ଅହଲ୍ୟା ସତୀ ନାରୀ ଅହଲ୍ୟା। ସେହିଭଳି ଭାବରେ ଭଗବାନଙ୍କର ଏଇ ଯେଉଁ ବେଣୁନାଦ ଶ୍ରବଣ କରି ବହୁତ ସୁନ୍ଦର ବେଣୁନାଦ ଶ୍ରବଣ କରି ତନୁଭୃତାଂ ଅସ୍ପନ୍ଦନ ଯେଉଁମାନଙ୍କର ମାନେ କ'ଣ ଜଙ୍ଗମ ବ୍ୟକ୍ତିମାନେ ଜଙ୍ଗମ ଜୀବମାନେ ସବୁ ଅସ୍ପନ୍ଦନ ସତୀ ଯେମିତି ଚିତ୍ର ପ୍ରତିମା ବୋଲି ରହିଯାଉଛନ୍ତି, ସେମାନେ ଆଉ ସ୍ଥାବର ହୋଇଯାଉଛନ୍ତି, ଜଙ୍ଗମ ସ୍ଥାବର ହୋଇଯାଉଛି ପୁଣି ସ୍ଥାବର ଜଙ୍ଗମ ହୋଇଯାଉଛନ୍ତି। ଗତିମତାଂ କୁଲକ ତରୁଣା ତରୁମାନେ ସେମାନେ ଯେମିତି ଜଙ୍ଗମ ହୋଇଯାଉଛନ୍ତି, କିଭଳି ଭାବରେ ନା ପୁଲକ ତାଙ୍କର ଶରୀରରେ ପୁଲକ ଜାତ ହେଉଛି। ତାପରେ ନିର୍ଯୋଗ ପାଶକୃତ ଲକ୍ଷଣ ହେଉ ବିଚିତ୍ରମ, ନିର୍ଯୋଗ ପାଶ ଗାଈ ଦୁହିଁବା ପାଇଁ ଯେଉଁ ଦରକାର ହୁଏ ବାନ୍ଧିବା ପାଇଁ ପଛ ପଟକୁ ବାନ୍ଧିବା ପାଇଁ ବା ବାଛୁରୀମାନଙ୍କୁ ବାନ୍ଧିବା ପାଇଁ, ନହେଲେ ବାଛୁରୀମାନେ ଚାଲି ଆସିବେ ଖାଇଦେବେ ସବୁ କ୍ଷୀର ପିଇଦେବେ, ସେଥିପାଇଁ ତାଙ୍କୁ ବାନ୍ଧିବାକୁ ଦରକାର ହୁଏ, ସେଥିପାଇଁ ସେଇଟାକୁ ମଧ୍ୟ ନିର୍ଯୋଗ ପାଶ ସେଇ ବନ୍ଧନ ଦୌଡ଼ାକୁ ଧରିଛନ୍ତି ଭଗବାନ। ପାସ ତେଣୁ ଉତ ଲକ୍ଷଣ ହେଉ ବିଚିତ୍ରମ ଏବଂ ସେଇଟାକୁ କେତେବେଳେ ମସ୍ତକରେ ଧାରଣ କରୁଛନ୍ତି, କେତେବେଳେ ସ୍କନ୍ଧରେ ଧାରଣ କରୁଛନ୍ତି, ଏହିଭଳି ଭାବରେ ବହୁତ ବିଚିତ୍ର ଲକ୍ଷଣ ବିଚିତ୍ର ଶୋଭା ଦେଖାଯାଉଛି। ଏହିଭଳି ଭାବରେ ଗୋପୀମାନେ ତାଙ୍କ ଭିତରେ ଏଇଟା ହେଉଛି ବାରତମ ତାଙ୍କର କଥା। ସବୁ ଜୀବମାନଙ୍କୁ ସେ ବର୍ଣ୍ଣନା କଲେ, ପ୍ରଥମେ ଆରମ୍ଭ ହେଲା କେଉଁଠୁ ବେଣୁ, ବେଣୁର ରହିଛି, ବେଣୁ ଉପରେ ଆରମ୍ଭ କଲେ, ବେଣୁ କେମିତି ଏଭଳି କ'ଣ ଭାଗ୍ୟ ପ୍ରାପ୍ତ ହେଲା, ଭଗବାନଙ୍କର ଅଧରାନନ୍ଦ କେମିତି ପ୍ରାପ୍ତ ହେଲେ। ତାପରେ ଆସିଲା ଆସିଲା ପୁଅମାନଙ୍କୁ ନା ହରିଣୀମାନଙ୍କୁ, ମୟୂରମାନେ ମୟୂରମାନେ ହରିଣମାନେ ଗାଭୀମାନେ ଏଇଭଳି ଭାବରେ ବାଦଲ ମଧ୍ୟ କିଭଳି ବିଲିନିଆମାନେ ଶବରୀମାନେ ମାନେ ସମସ୍ତେ କେମିତି ଆକର୍ଷିତ ହୋଇଯାଉଛନ୍ତି। ଏସବୁ ବର୍ଣ୍ଣନା କଲା ପରେ ଆଉ ଯେତେ ଜୀବ ରହିଲେ ତନୁଦୂତା 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଆଉ ସବୁ ପ୍ରକାର କହିବା ପାଇଁ ଆଉ ତାଙ୍କ ଭାବନା ଥାଇପାରେ, କିନ୍ତୁ ସୁଖଦେବ ଗୋସ୍ୱାମୀ ଆଉ କେତେ ବର୍ଣ୍ଣନା କରିବେ। ତେଣୁ ଏହି ଶ୍ଳୋକରେ ତନୁଭୂତା ଆଉ ଯେତେ ଜୀବ ରହିଲେ ସମସ୍ତଙ୍କ କଥା କୁହାଯାଉ, ତନୁଭୂତା ଯେତେ ଜୀବ ରହିଛନ୍ତି ସମସ୍ତେ ଏଇ ଯେଉଁ ବେଣୁ ସନେଇ କଳ୍ପ ଦେଇ ବହୁତ ସୁନ୍ଦର ବେଣୁନାଦରେ ସମସ୍ତେ ତାଙ୍କର ବିଚିତ୍ର ପ୍ରଭାବ ହେଉଛି। ବିଚିତ୍ରମ ପ୍ରଭାବ ଲକ୍ଷଣ, ବିଚିତ୍ର ଲକ୍ଷଣ କ'ଣ ନା ସ୍ଥାବର ଯିଏ ରହିଛନ୍ତି ଗୋଟିଏ ସ୍ଥାନରେ ରହୁଛନ୍ତି ସେମାନେ ଜଙ୍ଗମ ଭଳି ଲାଗୁଛି, ସେମାନେ ବିଚରଣ କଳା ଭଳି ଲାଗୁଛି, ଏବଂ ଯେଉଁମାନେ ବିଚରଣ କରୁଛନ୍ତି ବିଚରଣଶୀଳ ଜୀବ ସେମାନେ ସ୍ଥାବର ହୋଇଯାଉଛନ୍ତି। ସର୍ବଧର୍ମାନ ପରିତ୍ୟଜ୍ୟ ଏସବୁ କିଛି ଧର୍ମକୁ ତ୍ୟାଗ କରିଦେଇଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ। ତେଣୁ ଏ ବିଷୟରେ ଆମେ ବିଭିନ୍ନ ଆଚାର୍ଯ୍ୟମାନଙ୍କ ଟୀକା ଶ୍ରବଣ କରିବା। ଆଜି ଆମେ ଶେଷ କରିବା, 2 ଶ୍ଳୋକ କହିବା ଶେଷ କରିବା, କାଲି ବଳଦେବଙ୍କ କଥା ଆରମ୍ଭ ହେବ। କାରଣ ମୁଁ ଚାହୁଁନଥିଲି ବଳଦେବଙ୍କ କଥା କହିବା ପାଇଁ, କିନ୍ତୁ ଭଗବାନ ଶ୍ରୀ ଲକ୍ଷ୍ମଣ ଦେବ ଅଛନ୍ତି, ଲକ୍ଷ୍ମଣ ଲାଲ, ସେ କହିଲେ ନା ନା ମୋ କଥା କୁହାଯିବ। ମୁଁ ଚିନ୍ତା କରିଥିଲି ଆ ପର ଯେଉଁ ଅଧ୍ୟାୟ ହେଉଛି 22 ସେ 22 କଥା ଆରମ୍ଭ ହେବ ଭଗବାନଙ୍କ ଲୀଳା, କିନ୍ତୁ ଭଗବାନଙ୍କର ଇଚ୍ଛାର ନା ନା ବଳରାମ କଥା କୁହାଯିବ, ବଳଦେବ କଥା। ତେଣୁ ଆସନ୍ତାକାଲି ଆମେ ବଳଦେବଙ୍କ କଥା କହିବା। କାଲି ବଳଦେବଙ୍କର ଆବିର୍ଭାବ ହେଉଛି ମୂଳ ଗୁରୁ, ଗୁରୁ ତତ୍ତ୍ୱ, ତେଣୁ ସେ କୃପା ତାଙ୍କର କୃପାରୁ ଆମେ ଭଗବାନଙ୍କୁ ଜାଣିବା। ସେଥିପାଇଁ ବଳଦେବ ପ୍ରଥମେ ଆସନ୍ତି, ଆମେ କାଲି କହିବା ତାଙ୍କ ବିଷୟରେ, କାଲିଠାରୁ ଆରମ୍ଭ ହେବ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ। ତେଣୁ ଇଏ ବଳଦେବଙ୍କ କୃପାରୁ ଆମେ ଆଜି ଚିନ୍ତା କଲୁ, ନହେଲେ ଆମେ ଚିନ୍ତା କରୁଥିଲୁ 22 କହିବା ପାଇଁ ଆ ପର ସନ୍ଧ୍ୟା, କିନ୍ତୁ ବଳଦେବଙ୍କର ଇଚ୍ଛା ଯେ ତାଙ୍କର କଥା କୁହାଯାଉ, ତାଙ୍କର ଭକ୍ତମାନେ ତାଙ୍କ ବିଷୟରେ ଶ୍ରବଣ କରିବେ। ତାଙ୍କ ବିଷୟରେ ଶ୍ରବଣ କଲେ ଆମେ କୃଷ୍ଣଙ୍କ ପ୍ରତି ଆମର ଆସକ୍ତି ଜନ୍ମିବ, ଆହୁରି ଅଧିକ ପ୍ରେମ ଜାତ ହେବ। ତେଣୁ ଶ୍ରୀଧର ସ୍ୱାମୀ କହୁଛନ୍ତି, ହେ ସଖ୍ୟ ଇଦଂ ତୁ ଅତିଚିତ୍ରମ ଗୋପୈ ସହ ବନେ ବନେ ଗାହା ସଂଚାରୟତୋ ତୟୋ ରାମକୃଷ୍ଣୟୋ ମଧୁର ପଦୈ ମହାବେଣୁନାଦୈ ଶରୀରୀଷୁ ଯେ ଗତିବତା ତେଷାଂ ଅସ୍ପନ୍ଦନମ ସ୍ଥାବର ଧର୍ମ ତରୁଣାଂ ପୁଲକ ରୋମାଞ୍ଚକ ଜଙ୍ଗମ ଧର୍ମ ଇତି। ହେ ସଖୀ, ବହୁତ କ'ଣ ବହୁତ ଜୀବମାନଙ୍କ କଥା କୁହାଗଲା, ବେଣୁନାଦ ଶୁଣିକି କିଭଳି ତାଙ୍କର ପ୍ରଭାବ ହୋଇଛି ସେସବୁ ବର୍ଣ୍ଣନା କରାଗଲା, ଏମିତିକି ସ୍ୱର୍ଗର ଦେବତାମାନଙ୍କର ପତ୍ନୀମାନଙ୍କ କଥା ମଧ୍ୟ କୁହାଗଲା। ଖାଲି 84 ଜୀବ ନୁହନ୍ତି, ସେମାନେ ମଧ୍ୟ ସେଇଟା 84 ଯାଉନାହାନ୍ତି, ସେ ଅଲଗା ତାଙ୍କର ସ୍ଥିତି ଅଲଗା, କିନ୍ତୁ ସେମାନେ ମଧ୍ୟ ଆକର୍ଷିତ ହୋଇକି ଆସିଛନ୍ତି ଆମେ ବର୍ଣ୍ଣନା କଲେ ଶ୍ରବଣ କଲେ। ତେଣୁ ଆଉ ଯେତେ ରହିଲେ ଜୀବ ରହିଲେ ସମସ୍ତ ବିଷୟରେ ଏ ଗୋଟିଏ ଶ୍ଳୋକରେ କୁହାଗଲା ତନୁଭୂତା, ଯେତେ ଜୀବ ଅଛନ୍ତି ସମସ୍ତେ ଏ ବେଣୁନାଦ କଳ୍ପ ଦେଇ ବେଣୁନାଦ ଶ୍ରବଣ କରି ଏତେ ସୁନ୍ଦର ରହିଛି ତା'ର ଆକର୍ଷଣ, ତା ପ୍ରତି ଆକର୍ଷିତ ହୋଇକରି ସର୍ବଧର୍ମାନ ପରିତ୍ୟଜ୍ୟ ସର୍ବଧର୍ମକୁ ପରିତ୍ୟ। ଇଏ ହେଉଛି ବୃନ୍ଦାବନ, ବୃନ୍ଦାବନର ସ୍ଥିତି ହେଉଛି ସମସ୍ତେ ସବୁକିଛି ଧର୍ମ ତ୍ୟାଗ କରି ଭଗବାନଙ୍କ ଶରଣରେ ଯାଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବୃନ୍ଦାବନର ତରୁଳତା ଆମେ ଶୁଣିଥିଲୁ, ସେଦିନ ସମସ୍ତେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଭଗବାନଙ୍କର ଗୁଣଗାନ କରୁଛନ୍ତି। ସବୁକିଛି ନିଜର ଧର୍ମକୁ ତ୍ୟାଗ କରିଦେଇଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ। ସେଥିପାଇଁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି, ଭଗବାନ ଯେତେବେଳେ କହିଲେ ମହାଭାରତ ଯୁଦ୍ଧରେ ଅର୍ଜୁନକୁ ଯେତେବେଳେ ଭଗବତ ଗୀତାର ଜ୍ଞାନ ଶିକ୍ଷା ଦେଉଥିଲେ, ଅନ୍ତିମରେ ଯେତେବେଳେ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ କ'ଣ ଶରଣଂ ବ୍ରଜ, ବ୍ରଜ ଶବ୍ଦ କାହିଁକି କହିଲେ? ଆଉ ବହୁତ ଶବ୍ଦ ରହିଛି, ବ୍ରଜ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି, ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ବ୍ରଜ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଯେ ଭଗବାନଙ୍କ ମନେ ପଡ଼ିଗଲା ବ୍ରଜ କଥା, ବ୍ରଜବାସୀମାନଙ୍କ କଥା, ସେମାନେ ସବୁ ତ୍ୟାଗ ସର୍ବଧର୍ମାନ ପରିତ୍ୟଜ୍ୟ ଏମାନେ ସେଇଠି କରିଛନ୍ତି, ସବୁ ଧର୍ମ ତ୍ୟାଗ କରିଛନ୍ତି ସେମାନେ, ତେଣୁ ସେମାନେ ଶ୍ରେଷ୍ଠ ଭକ୍ତରେ ପରିଣତ ହୋଇଛନ୍ତି ଗୋପୀମାନେ। ତେଣୁ ଇଏ ସବୁ ଯେତେ ଆଉ ସବୁ ଯିବ, ହଁ ଏ ଯେଉଁ ଅତି ଚିତ୍ରମ ଇଦମ୍ ଅତି ଚିତ୍ରମ ଗୋପେଇ ସହ, ଏ ବହୁତ ସୁନ୍ଦର ଭଗବାନଙ୍କ ଯେଉଁ ଶୋଭା, ତାଙ୍କ ଏକରେ ତାଙ୍କ ରୂପ ଶୋଭା ବର୍ଣ୍ଣନା କରାଗଲା, ବରହା ବିଡ଼ଂ ନଟବର ବପୁ କନ୍ୟେ କନିକାରମ୍, ତାଙ୍କ ରୂପ ଶୋଭା ବର୍ଣ୍ଣନା କରାଗଲା, ତାଙ୍କ ବେଣୁର ଯେଉଁ ରହିଛି ନାଦ, ବେଣୁ ନାଦ ଯେଉଁ ରହିଛି ଗୀତ, ବେଣୁ ବେଣୁ ମାଧ୍ୟମରେ ବେଣୁ ବଂଶୀ ବଣୀ ବେଣୁସ୍ୱନ ମାଧ୍ୟମରେ ସେ ଯେଉଁ ତାଙ୍କର ଭାବ ପ୍ରକାଶ କରୁଛନ୍ତି, ଇଏ ମଧ୍ୟ ଭଗବାନଙ୍କ ରୂପ ଚକ୍ଷୁକୁ ଆକର୍ଷିତ କରୁଛି, ଭଗବାନଙ୍କର ଯେଉଁ ବେଣୁଗାନ ଏ କର୍ଣ୍ଣକୁ ଆକର୍ଷଣ କରୁଛି, ଏବଂ ଏହିଭଳି ଭାବରେ ସମସ୍ତ ଅଙ୍ଗ ଆମର ଆକର୍ଷିତ ହୋଇଯାଉଛନ୍ତି ଭଗବାନଙ୍କ ପ୍ରତି। ସର୍ବଧର୍ମ ସବୁକିଛି ଧର୍ମ ତ୍ୟାଗ କରିଦେଇଛନ୍ତି ସର୍ବଧର୍ମ, ସେଥିପାଇଁ ଆଜି ବୃନ୍ଦାବନ ସେମାନେ ବାସ କରିଛନ୍ତି, ସେଇଥିପାଇଁ ବୃନ୍ଦାବନ ବାସ ସବୁକିଛି ତ୍ୟାଗ କରିଛନ୍ତି, ସେ ଭଗବାନଙ୍କ ଶରଣରେ ଯାଇଛନ୍ତି ସେମାନେ। ତେଣୁ ଅତି ଚିତ୍ରମ ଅତି ସୁନ୍ଦର ମନୋହର ଏ ରୂପ ଗୋପେଇ ସହ ମାନେ ମାନେ ଦ୍ୱାଦଶ ବାହନ ବନ ରହିଛି, କ'ଣ ସେ ବନ ବିଭିନ୍ନ ପ୍ରକାର ବାରଟି ବନ ରହିଛି, ପୂର୍ବ ଯମୁନାର ପୂର୍ବ ତଟରେ କେତୋଟି ବନ ରହିଛି, ସାତଟି ବନ, ପଶ୍ଚିମ ତଟରେ ପାଞ୍ଚଟି ବନ, ଏଭଳି ଦ୍ୱାଦଶ ବନ ରହିଛନ୍ତି, ଦ୍ୱାଦଶ କାନନ। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଶ୍ରୀ ଗୋବିନ୍ଦ ନାଥ ମଦନ ମୋହନ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ ଶ୍ୟାମ କୁଣ୍ଡ ରାଧା କୁଣ୍ଡ ଗିରି ଗୋବର୍ଦ୍ଧନ ଗୋପୁର ଯେଉଁ ରହିଛି ବ୍ରଜପୁର ଗୋକୁଳ ସେଇଠି ବସୁଦେବ ଆଣିକି ଛାଡ଼ି ଦେଇ ଯାଇଥିଲେ ସେଇଠି ନନ୍ଦଙ୍କ ଘରେ, ଇଏ ହେଉଛି ମହାବନ। ତେଣୁ ମହାବନରୁ ଭଗବାନ ଲୀଳା ସବୁ ଚାଲିଛି, ବିଭିନ୍ନ ସ୍ଥାନକୁ ଯାଉଛନ୍ତି, ଦ୍ୱାଦଶ କାନନ ଚଉରାଶୀ କୋଷ ରହିଛି ବ୍ରଜମଣ୍ଡଳ, ଏବଂ ବୃନ୍ଦାବନ ଧାମ ଯେଉଁ ଷୋଳ କୋଷ ବୃନ୍ଦାବନ, ସବୁଠି ଯେତେ ବନ ରହିଛି ଉପବନ ରହିଛି ସବୁ ବନରେ ବନରେ ଗୋପେଇ ସହ ବନେଇ ବନେଇ ଗାହା ସଞ୍ଚାର ହେତୁ ଗାଭୀମାନଙ୍କୁ ସଞ୍ଚାରଣ କରି ଚାରଣ କରେଇ କରିକି ନେଉଛନ୍ତି ଭଗବାନ, ବିଭିନ୍ନ ବନରେ ଯାଉଛନ୍ତି ଭଗବାନ। ତୟୋ ରାମକୃଷ୍ଣୟୋ ମଧୁର ପଦୈ ମହାବେଣୁନାଦୈ, ଏ ଯେଉଁ ରାମକୃଷ୍ଣୟ ବା ଯେଉଁ କୃଷ୍ଣ ବିଶେଷ ଭାବରେ କୃଷ୍ଣ ରାମ ବଳରାମ ମଧ୍ୟରେ ମଧ୍ୟ ବେଣୁବାଦନ କରନ୍ତି, ତେଣୁ ଏମାନେ ଯେଉଁ ବେଣୁବାଦନ କରୁଛନ୍ତି ମଧୁର ପଦେଇ ମହାବେଣୁନାଦେଇ, ହଉ ରାଗ ରାଗିଣୀ ସହିତ ସୁନ୍ଦର ଯେଉଁ ଗାନ କରୁଛନ୍ତି ବେଣୁରେ, ଏସବୁ ଶୁଣି ଶରୀରେଷୁ ଦେ ଗତିମତାନ ତେଷାଂ ଅସ୍ପନ୍ଦନମ୍ ଗତିମତା ଯେତେ ଜୀବ ଅଛନ୍ତି ଆଉ କେତେ ଜୀବଙ୍କ ବିଷୟରେ କହିବେ ଯେତେ ଜୀବ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଗତିମତା ଯେଉଁମାନେ ଜଙ୍ଗମ ବ୍ୟକ୍ତି ଆମେ ଜଙ୍ଗମ ନା ସ୍ଥାବର ଆମେ ଜଙ୍ଗମ ନା ସ୍ଥାବର ଆମେ ଜଙ୍ଗମ ଜଙ୍ଗମ କହିଲେ ଯେଉଁମାନେ ଚାଲି ବୁଲି ପାରନ୍ତି ସେମାନେ ଜଙ୍ଗମ ସ୍ଥାବର କହିଲେ ଗୋଟିଏ ସ୍ଥାନରେ ରହିବେ ସ୍ଥାବର ଏମାନେ ସ୍ଥାବର ତେଣୁ ଶରୀରିଷୁ ଯେ ଗତିମତା ଯେଉଁମାନେ ଜଙ୍ଗମ ଗତିମତା ଯେଉଁମାନେ ଗତି କରିପାରୁଛନ୍ତି ଆମେ କେତେବେଳେ ଆମର ବ୍ରହ୍ମଚାରୀ ପଳେଇ ଯାଉଛୁ ବ୍ରହ୍ମଚାରୀ ରୁମ୍କୁ ପଳେଇ ଯାଉଛୁ କେତେବେଳେ ମନ୍ଦିରକୁ ପଳେଇ ଆସୁଛୁ ଏସବୁ ଚାଲିଛି କେତେବେଳେ ବୁଲିବାକୁ ଯାଉଛୁ କେତେବେଳେ ସମ୍ବଲପୁର ଯାଉଛୁ ଗତିମତା ଆମର ଚାଲିପାରୁଛେ ବୋଲି ଆମେ ବିଭିନ୍ନ ସ୍ଥାନକୁ ଯାଉଛେ କିନ୍ତୁ ଗଛ ବୃକ୍ଷ ଇତ୍ୟାଦି ଏମାନେ ସବୁ ସ୍ଥାବର ଗୋଟିଏ ସ୍ଥାନରେ ରହୁଛନ୍ତି ସେମାନେ କୁଆଡ଼େ ଯାଇପାରିବେ ନାହିଁ ତେଣୁ ଗତିମତା ତେଷାଂ ଅସ୍ପନ୍ଦନମ୍ ସ୍ଥାବର ଧର୍ମ ଗତିମତା ଯଦି ଜୀବ ଜଙ୍ଗମ ବ୍ୟକ୍ତି ଅଛନ୍ତି ସେମାନେ ସବୁ ତାଙ୍କର ଧର୍ମ ପରିତ୍ୟାଗ କରିଦେଉଛନ୍ତି ଏ ବେଣୁ ମାଧ୍ୟମରେ ବେଣୁନାଦ ଶ୍ରବଣ କରି ଭଗବାନ ରୂପକୁ ଦର୍ଶନ କରି ତାଙ୍କର ଧର୍ମ ଯେଉଁ ରହିଛି ଜଙ୍ଗମ ଧର୍ମ ସେ ତ୍ୟାଗ କରିଦେଉଛନ୍ତି ସ୍ଥାବର ହୋଇଯାଉଛି ସେମାନେ ଅସ୍ପନ୍ଦନମ୍ ଅସ୍ପନ୍ଦନମ୍ କହିଲେ ସ୍ପନ୍ଦନହୀନ ଜୀବନ ନାହିଁ ଏଭଳି ଲାଗୁଛି ଚିତ୍ର ପ୍ରତିମା ଭଳି ଲାଗୁଛି ଅସ୍ପନ୍ଦନମ୍ ସ୍ଥାବର ଧର୍ମ ଜଙ୍ଗମ ମାନେ ସ୍ଥାବର ଧର୍ମ ନିଜ ଜଙ୍ଗମ ଧର୍ମକୁ ତ୍ୟାଗ କରି ସ୍ଥାବର ହୋଇଯାଉଛନ୍ତି ଏ ଏହାର ପ୍ରଭାବ ରହିଛି ବେଣୁର ପ୍ରଭାବ ଭଗବାନ ରୂପର ପ୍ରଭାବରେ ରୂପମାଧୁରୀ ବେଣୁମାଧୁରୀ ଏଇ ଦୁଇଟି ଯାକ ବର୍ଣ୍ଣନା କରାଯାଇଛି ବିଶେଷ ଭାବରେ ବେଣୁମାଧୁରୀ ବର୍ଣ୍ଣନା କରାଯାଇଛି ଏବଂ ତରୁଣା ତରୁଣା କହିଲେ ତରୁମାନେ ବହୁତ ତରୁ ଅଛନ୍ତି ବହୁତ ବୃକ୍ଷ ଅଛନ୍ତି ବୃନ୍ଦାବନରେ ତରୁଣା ପୁଲକ ରୋମାଞ୍ଚ ଜଙ୍ଗମ ଧର୍ମ ଇତି ତରୁମାନଙ୍କର ସବୁ ସ୍ଥାବର କିନ୍ତୁ ଯେମିତି ଜଙ୍ଗମ ବ୍ୟକ୍ତି ଭଳି ସେମାନଙ୍କର ପୁଲକ ଆସୁଛି ସେମାନେ କ୍ରନ୍ଦନ କରୁଛନ୍ତି ତାଙ୍କ ଶରୀରରୁ ରୋମାଞ୍ଚ ଯାହାତ ପୁଲକ ଯାହାତ ହେଉଛି ପୁଲକ ଯାହାତ ହେଉଛି ରୋମାଞ୍ଚ ଯାହାତ ହେଉଛି ଏ ଜଙ୍ଗମ ଧର୍ମ ଭଳି ସେମାନେ ତାଙ୍କର ସ୍ଥାବର ଧର୍ମକୁ ତ୍ୟାଗ କରିଦେଇଛନ୍ତି ସର୍ବଧର୍ମାନ ପରିତ୍ୟଜ୍ୟ ତେଣୁ ଏହିଭଳି ଭାବରେ ଭଗବାନଙ୍କର ଏ ବେଣୁମିତ୍ର ଇଏ ହେଉଛି 12ତମ ଶ୍ଳୋକ ଲୋକମାନେ କହୁଛନ୍ତି ସନାତନ ଗୋସ୍ୱାମୀ ତାଙ୍କ ବୃହତ ବୈଷ୍ଣବ ତୋଷଣରେ କହୁଛନ୍ତି କିଂ ବାକ୍ତବ୍ୟ ହରିଦାସ ବର୍ଜ୍ୟତ୍ୱେନ ଯଥାର୍ଥ ନାମ୍ନ ଅସ୍ୟ ଅଦ୍ରିମତେ ମହିମା ହେ ସଖୀ ଏ ଯେଉଁ ହରିଦାସ ଆମେ କାଲି କହୁଥିଲେ କଣ୍ଟେଷ୍ଟ ଯେଉଁ ହେଉଥିଲା କିଏ ଶ୍ରେଷ୍ଠ ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା ଶୁଣିବେ ଆପଣମାନେ ବୃହତ ଭାଗବତାମୃତ ଇଏ ହେଉଛି ଭାଗବତ ଆର ଉପରେ ଆଉ ଗୋଟେ ହେଉଛି ବୃହତ ଭାଗବତାମୃତ ଇଏ ପୁଣି ଦୁଇ ଭାଗରେ ରହିଛି ସନାତନ ଗୋସ୍ୱାମୀ ଏଠି ରଚନା କରିଛନ୍ତି ସେଥିରେ ଏସବୁ ଏ ଯେଉଁ କଣ୍ଟେଷ୍ଟ ଯେଉଁ ହେଉଥିଲା କିଏ ଫାର୍ଷ୍ଟ ପ୍ରାଇଜ୍ ପାଇବେ ସେଠାରେ ବର୍ଣ୍ଣନା କରାଯାଇଛି ଗୋପୀମାନେ ସବୁ ଫାର୍ଷ୍ଟ ପ୍ରାଇଜ୍ ପାଇଲେ କିନ୍ତୁ ସେହି ଗୋପୀମାନେ ଏଠି କହୁଛନ୍ତି ହରିଦାସ ବର୍ଜତ୍ୱେନ ହରିଦାସ ସେମାନଙ୍କର ଶ୍ରେଷ୍ଠ ଭକ୍ତ ଇଏ କେତେ ଜଣ ଭକ୍ତ ଅଛନ୍ତି ବୋଲି କହିଥିଲେ ଆମେ ଭାଗବତମରେ କିଏ କିଏ ଗୋବର୍ଦ୍ଧନ ତିନି ଜଣ ଠିକ୍ ତେଣୁ ଇଏ ଆଗ ଉଦ୍ଧବ କଥା ଆସିବ 10 ସଂଖ୍ୟା 47 ଅଧ୍ୟାୟରେ 74 ଅଧ୍ୟାୟରେ ଆସିବ ଯୁଧିଷ୍ଠିର ମହାରାଜ କଥା ତେଣୁ ଏବେ ପ୍ରଥମେ ଆସିଲା ହରିଦାସ ବର୍ଜ୍ୟ ଏଇ 10 ସଂଖ୍ୟା 29 ଅଧ୍ୟାୟରେ ଏଇ ଗୋବର୍ଦ୍ଧନ କଥା ଆସିଲା ଶ୍ରେଷ୍ଠ ହରିଦାସ ବୋଲି କହିଲେ ତେଣୁ ସେ କହୁଛନ୍ତି କିଂ ବକ୍ତବ୍ୟ ହରିଦାସ ବର୍ଜତ୍ୱେନ ଯଥାର୍ଥ ନାମ ହରିଦାସ ବର୍ଜ୍ୟ ତାଙ୍କୁ ଯେଉଁ କୁହାଯିବାଟା ସେଇଟା ଯଥାର୍ଥ ହୋଇଛି ସେ ଶ୍ରେଷ୍ଠ ହରିଦାସ ଅସ୍ୟ ଅଦ୍ରିମତେ ମହିମା ଏ ଅଦ୍ରିମତେ ଯେଉଁ ଅଦ୍ରି ରହିଛନ୍ତି ପାହାଡ଼ ରହିଛନ୍ତି ପର୍ବତ ରହିଛନ୍ତି ତାଙ୍କର ମହିମା ଆଉ କ'ଣ ବର୍ଣ୍ଣନା କରିବା ଅହୋ ଶ୍ରୀ ବ୍ରଜଭୂମୌ ଶ୍ରୀ ବୃନ୍ଦାବନ ସ୍ଥିତା ସର୍ବେ ଅପି ଅତ୍ୟତ୍ୟ ଚରାଚରା ପରମ ଧନ୍ୟ ଇତ୍ୟାହୋ ଏତେ ବ୍ରଜବାସୀମାନେ ରହିଛନ୍ତି ବ୍ରଜମାନେ ବୃନ୍ଦାବନରେ ବ୍ରଜଭୂମୌ ତଦ୍ଧାମ ବୃନ୍ଦାବନ କହିଥିଲେ ଭଗବାନ ଯେଉଁଭଳି ଭାବରେ ଶ୍ରେଷ୍ଠ ଆରାଧ୍ୟ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ଶ୍ରେଷ୍ଠ ଆରାଧ୍ୟ ବ୍ରଜଭୂମୌ ଏଇ ବ୍ରଜଭୂମି ହେଉଛି ଆମେ କାଲି କହିଥିଲେ ଗୋଟେ ଶ୍ଳୋକରେ କୁହାଯାଇଥିଲା ଭୂମି ଭୌମ ବୈକୁଣ୍ଠ, ଇଏ ଭୌମ ବୈକୁଣ୍ଠ ଇଏ ମଧ୍ୟ ଭଗବାନ ଧାମଠାରୁ ଭିନ୍ନ ନୁହଁ, କିନ୍ତୁ ଏ ଭୌମ ବୈକୁଣ୍ଠ ଚିତ୍ ଜଗତ ହେଉଛି ଅଭୌମ, ସେଇଟା ପ୍ରାକୃତ ନୁହଁ, କିନ୍ତୁ ଏ ପ୍ରାକୃତ ଜଗତରେ ମଧ୍ୟ ସେ ଅପ୍ରାକୃତ ଜଗତ ରହିଛି, ସେ ଧାମ ରହିଛି। ତେଣୁ ଅହୋ ଶ୍ରୀ ବ୍ରଜଭୂମ ଓ ଶ୍ରୀ ବୃନ୍ଦାବନ ସ୍ଥିତ ସର୍ବେ ଅପି ଅତ୍ରତ୍ୟ ଚରାଚରା ପରମ ଧନ୍ୟା, ଯେତିକି ବି ସବୁ ଅନୁବର୍ଣ୍ଣନା କରାଗଲା କଲା କରାଗଲା, ତାପରେ ଆଉ ଯେତେ ଜୀବ ରହିଲେ ସମସ୍ତେ ପରମ ଧନ୍ୟା, ମାନେ ପିମ୍ପୁଡ଼ି ଗଙ୍ଗାଠୁ ଆରମ୍ଭ କରି ଯେତେ ଜୀବ ଅଛନ୍ତି, ମାଙ୍କଡ଼ ଘୁଷୁରୀ ଇତ୍ୟାଦି ଯେତେ ଜୀବ ଅଛନ୍ତି, ଆମେ ଜଣେ ପଚାରିଥିଲେ ଯେ ଚିତ୍ ଜଗତରେ ଏମାନେ ସବୁ ଅଛନ୍ତି ନା ନାହିଁ, ଏସବୁ ଜୀବ ଅଛନ୍ତି ବୃନ୍ଦାବନ ସବୁ ଅଛନ୍ତି। ତେଣୁ ଏମାନେ ଯେତେ ଜୀବ ରହିଛନ୍ତି, କୀଟ ପତଙ୍ଗ ଇତ୍ୟାଦି କେତେ ଜୀବ ରହିଛନ୍ତି, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ତେଣୁ ଏଠି ବୃହତ ବୈଷ୍ଣବ ଦୃଷ୍ଟିରେ ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରଜଭୀମ ଓ ଶ୍ରୀ ବୃନ୍ଦାବନ ସ୍ଥିତ ସର୍ବେ ଅପି ଅତ୍ରତ୍ୟ ଯେତେ ଜୀବ ରହିଛନ୍ତି ସମସ୍ତେ ଅତ୍ର ତ ଚରା ଚରା ପରମ ଧନ୍ୟା, ଚର କହିଲେ ଜଙ୍ଗମ, ଅଚର କହିଲେ ସ୍ଥାବର, ଏମାନେ ସମସ୍ତେ ପରମ ଧନ୍ୟା, ବହୁତ ଭାଗ୍ୟବତୀ ଭାଗ୍ୟବାନ ଭାଗ୍ୟବତୀ ଏମାନେ ପରମ ଧନ୍ୟ। କେମିତି ନା ଗୋପକେଇ ଇତି ସ୍ନେହ ବିବକ୍ଷା କ ପ୍ରତ୍ୟୟ, ଏଠି ଯେଉଁ କୁହାଗଲା ଗୋପକେଇ କୁହାଗଲା ନା ଗୋ ଗୋପକେଇ, ଗୋପକେଇ କାହିଁ କୁହାଗଲା, ଗୋପେଇ କାହିଁ କୁହାଗଲା ନାହିଁ, ନା ଗୋପକେଇ କହିବାର ଉଦ୍ଦେଶ୍ୟ ହେଉଛି କ ପ୍ରତ୍ୟୟ ଯେଉଁ ହେଲା ଲାଗିଲା ତାର ଅର୍ଥ ହେଉଛି ଯେ ସ୍ନେହ ବିବକ୍ଷା, ଲୋକମାନେ କୃଷ୍ଣଙ୍କୁ ବହୁତ ସ୍ନେହରେ ବହୁତ ସ୍ନେହ କରୁଛନ୍ତି, ଏବଂ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ମା' ଯଶୋଦା ସବୁ ତାଙ୍କର ସାଙ୍ଗ ବାଳକମାନଙ୍କୁ ମଧୁମଙ୍ଗଳ ସୁବଳ ଇତ୍ୟାଦିକୁ କହିବେ, ସବୁବେଳେ କହିବେ ତୁମେ କୃଷ୍ଣଙ୍କୁ ରକ୍ଷା କରିବ ଗୋପକ, ଏଥିପାଇଁ ଗୋପକ ଶବ୍ଦ ବ୍ୟବହାର କରାଯାଏ ଗୋପକାଇ, ତୁମେ କୃଷ୍ଣଙ୍କୁ ରକ୍ଷା କରିବ, ଭଗବାନ ସମସ୍ତଙ୍କୁ ରକ୍ଷା କରୁଛନ୍ତି, କିନ୍ତୁ ଭଗବାନ ଭକ୍ତ ସେ ଭାବନ୍ତି ଆମେ ଭଗବାନଙ୍କୁ ରକ୍ଷା କରୁଛୁ, ସେ କଥା ମଧ୍ୟ ଗର୍ଗ ମୁନି ଯେତେବେଳେ ଭଗବାନଙ୍କ ନାମକରଣ କରିଥିଲେ ସେତେବେଳେ ସେ କହିଥିଲେ ନନ୍ଦ ମହାରାଜକୁ, ଏଭଳି ବର୍ଣ୍ଣନା କଲେ କୃଷ୍ଣଙ୍କ ବିଷୟ ନାମକରଣରେ ଯିଏ କହିବ ସିଏ ହେଉଛନ୍ତି ଭଗବାନ ବୋଲି, କିନ୍ତୁ ନନ୍ଦ ମହାରାଜକୁ ଏଭଳି ମୁହଁ କରିଥିଲେ ସଂସ୍କୃତ ଭାଷା ଦେଇକରି ସେ କହିଲେ ଅନ୍ତରି ନାରାୟଣ ସମ ଗୁଣେଇ, ଇଏ ନାରାୟଣ ନୁହନ୍ତି ନାରାୟଣଙ୍କ ଭଳି ଗୁଣ ଇଏ ବୁଝିଲେ ନନ୍ଦ ମହାରାଜ, କିନ୍ତୁ ପ୍ରକୃତ ଅର୍ଥ ହେଉଛି ନାରାୟଣ ଆମକୁ ସମୟ ହେଇପାରନ୍ତି ସମୟ ହେଇପାରନ୍ତି ନ ହେଇପାରନ୍ତି, ଭଗବାନଙ୍କର ଯେଉଁ 4ଟି ମାଧୁରୀ ରହିଛି ସେଥିରେ ନାରାୟଣଙ୍କୁ ସମାନ ହେଇପାରିବେ ନାହିଁ, କିନ୍ତୁ ଆଉ ସବୁ ମାଧୁରୀ ନାରାୟଣ ସମୟ ହେଇପାରିବେ ତାର ଅର୍ଥ ହେଉଛି ଏଇଟା ନାରାୟଣ ସମ ଗୁଣେଇ, କିନ୍ତୁ ନନ୍ଦ ମହାରାଜ ଭାବିଲେ ଆମର ପୁଅର ନାରାୟଣଙ୍କ ଭଳି ଗୁଣ ରହିଛି ସେ ଏଭଳି ଭାବରେ ବୁଝିଲେ। ତେଣୁ ସେ ତାପରେ ସେ କହିଲେ ଗୋପାଳ ସେ ଇଏ ତୁମକୁ ରକ୍ଷା କରିବ କିନ୍ତୁ ତୁମେ ମଧ୍ୟ ତାଙ୍କୁ ରକ୍ଷା କର ତାଙ୍କୁ ରକ୍ଷା କରିବ ଏଇଭଳି ଭାବରେ କହିଲେ, ତେଣୁ ଯଶୋଦା ମା ମଧ୍ୟ ସେଇଭଳି ଭାବରେ କୃଷ୍ଣଙ୍କର ସାଙ୍ଗ ବାଳକମାନଙ୍କୁ ମଝିରେ ମଝିରେ ଡାକି ତାଙ୍କୁ କହିବେ ଦେଖ କୃଷ୍ଣ ତୁମ ସାଙ୍ଗେ ଯାଉଛି ତୁମେ ତାଙ୍କୁ ରକ୍ଷା କରିବ ତାଙ୍କର ଧ୍ୟାନ ଦେବ ତାଙ୍କର ଧ୍ୟାନ ରଖିବ ଏଇଭଳି ଭାବରେ କହିକି ପଠାନ୍ତି, ସେଥିପାଇଁ ଗୋ ପକେଇ ଶବ୍ଦ ବ୍ୟବହାର କରାଯାଇଛି ଗୋ ପକେଇ। ତାପରେ ବୃକ୍ଷାଦିନା ଯେଉଁ ରହିଛି ଯେତେ ଯେଉଁ ବୃକ୍ଷମାନେ ତରୁଣାଙ୍ଗ ଯେଉଁ କୁହାଗଲା ତରୁଣାଙ୍ଗ କ'ଣ ହେଉଛି ତରୁଣାଙ୍ଗ ପୁଲକେଇ ସନ୍ଧାନ ପୁଲକ ତରୁଣା ତରୁମାନଙ୍କ ଶରୀରରେ ପୁଲକ ଆସୁଛି ରୋମାଞ୍ଚ ଇତ୍ୟାଦି ଆସୁଛି ଆର ଅର୍ଥ ନ କେବଳ ସ୍ପନ୍ଦନ ଦିକମେବ ଅନ୍ୟସ ବିବିଧ ପ୍ରେମ ବିକାର ଭବତି, ଏ ଯେଉଁ ଖାଲି କୁହାଗଲା ଅସ୍ପନ୍ଦନମ ଗତିମତାଂ ବେଣୁ ସୁନେଇ କଳପଦେଇ ସ୍ତନୁଭୂତ ସଖ୍ୟ ସ୍ପନ୍ଦନମ ଗତିମତାଂ, ଗତିମା ଗତିମତା କହିଲେ ଯେଉଁମାନେ ଜଙ୍ଗମ ଜୀବ ଅଛନ୍ତି ଯେଉଁମାନେ ଗତି କରୁଛନ୍ତି ତାଙ୍କର କେବଳ ଅସ୍ପନ୍ଦନ ହେଇଛନ୍ତି ତା ନୁହଁ, ତାଙ୍କର ମଧ୍ୟ ବିଭିନ୍ନ ପ୍ରକାର ବିବିଧ ପ୍ରେମ ବିକାର ଭବତି, ଖାଲି ଅସ୍ପନ୍ଦନ ହେଇଗଲେ ତା ନୁହଁ ବହୁତ ପ୍ରେମ ବିକାର ଅଷ୍ଟସାତ୍ୱିକ ବିକାର ଆସିଯାଏ ସମସ୍ତଙ୍କର ଅଷ୍ଟସାତ୍ୱିକ ବିକାର ପ୍ରେମର ବହୁତ ଉନ୍ନତ ସ୍ଥିତିରେ ଏ ବିକାର ଆସେ ଅଷ୍ଟସାତ୍ୱିକ ବିକାର ଆସେ। ତେଣୁ हंत चराचराणाम ऐसा भाग्यम जन निर्जुग पास पासादि मधुर वेशम तंग पश्चन्ते अमी। ये जो बंधा जाऊँ जो गाभी मान को दुईला बेलू जो से जो पास बंधा जाऊँ हलदिया रंगर बोली कह जाए हलदिया रंगर सीटा तेणु सेटा मध्य मधुर वेशम भगवान जो मस्तक धारण करती पगड़ी सहित धारण करती बा कांधे रखती से बहुत सुंदर देखा जाती से पश्चन्ते अमी। महादृषी महादृषिनास्तु तदर्शन मात्र अभी सुदुर्लभ महो दौर्भाग्यम इति भाव। तेणु आज गोपबाड़क मैंने भगवान सहित जो जाकर जो रूप सभा को दर्शन करते से भाग्यवान ये सुदुर्लभ ये दृश्य दुर्लभ बहुत सुदुर्लभ देखा जाए ना ये दृश्य से मत भाग्य देख सखी मैने किंतु महो दौर्भाग्यम इति भाव आमर बहुत दुर्भाग्य जे कि भक्त श्रेष्ठ से माने यह भाव कहते दौर्भाग्यम आमर दौर्भाग्य आम से रूप दर्शन कर पारना से लीला को दर्शन कर पारना यह भाव से कहते तेणु विश्वनाथ चक्रवर्ती ठाकुर भाष्य कहते किंच तत्रा अभिसरेण अभिसरणे विलंबो न कार्य तस्यां गमिनस्य वनास्तर गमन स्तवादित्याह गायति। से जो कहगला जे से माने जो जाउसंदि विभिन्न कौन नयतो उदार अनुवनम विभिन्न वन को जाउसंदि चरी चरी लेकिन जाउसंदि विभिन्न वन को जाउसंदि तेणु तत्र अभिसरण अभिसरण विलंब न कार्य तेणु आम शीघ्र जाए पहुँच ना ट्रेन छाड़देव स्टेशन ट्रेन छाड़देव आम पहुँचला ट्रेन ना स्टेशन से जीवे स्टेशन होटा कह पूर्व वर्णना कराई स्टेशन हूँ मानसगंगा मानसगंगा जाकिेसन देखिए जी कृष्ण कर से जो गोपबाड़क सब जो ट्रेन आसिक पहुँचीगला दर्शन करेंगे जदि डेरी है ट्रेन पल आज देखिपर ना से रूप देखिपर ना से विश्वनाथ चतुर्थ ठाकुर तत्रा अभिसरण विलंब न कार्य आरी कर शीघ्र जावा से शीघ्र पहुँच स्टेशन पहुँच ट्रेन आस पूर्व पहुँचवार अच्छे ट्रेन छाड़देव विभिन्न मन को जाए कौन अपेक्षा करेंगे कि पैसेंजर आसबे कि न आसबे ट्रेन तार टाइम छाड़देव तेणु विलंब न कार्य तस्य अनुगमिनस्य शीघ्र जाकि पहुँचवार अच्छी मानस गंगारे गोवर्धन से मानस गंगारे स्नान कर जो हरिदेव रही दर्शन करवा देवे अनुमति देवे आम पिता माता आम स्वामी इत्यादि स्वामी शशुर एम सब आमको अनुमति देवे तेणु आम यही समय पहुँचवा शीघ्र जा पहुँचवा जो कृष्ण गाड़ी आसा पूर्व कृष्ण गाड़ी छाड़देव न विलंब विलंब कर शीघ्र चल बनातर गमन संभवाद ये त्याग से विभिन्न बन जा बुलूं गोटे जगह रोना विभिन्न बन चलुं तेणु गाय से ये श्लोकटी कहुच्छे गोपकेई इति अनुकंपाया आम कहल शब्दा क शब्द कहीं कहगला गोपे न कह गोपकई कह कहगला ना अनुकंपा गोप मान कृष्ण प्रति अनुकंपा रही अतो गोपायंती कृष्ण स्नेहा पालयती श्रेयस गोपायंती पालन कृष्ण को पालन कर रक्षा कर स्नेहरे श्रेयस प्रतिपाल जशोदाया तथे तन निजोगात मुझे जशोदा मत मझे मजे सांग बाड़क कहती तुम कृष्ण को रक्षा कर बने बने गाँ बने बने गाँ तयोर नयतो सत्यरिदं ବିଚିତ୍ରଂ ଭବତି ଇତି ତରଣୀୟ। ବହୁତ ସୁନ୍ଦର ରୂପ ସେ ରହିଛି ଭଗବାନ ଯେଉଁଭଳି ଭାବରେ ରୂପକୁ ପ୍ରଥମେ ବର୍ଣ୍ଣନା କରାଗଲା ନା ରୂପଟା କ'ଣ ବର୍ଣ୍ଣନା କରାଗଲା ରୂପ ବରହା ବିଡ଼ମ ନଟବର ବପୁ କନ୍ନୟ କନିକାର ଏ ରୂପ ବର୍ଣ୍ଣନା କରାଯାଇଛି ନା ସେ ରୂପ ରହିଛି ବହୁତ ସୁନ୍ଦର ରୂପ କିଂ ତତ୍ ହେ ସଖ୍ୟ ତନୁଭୁ ଶରୀରୁଷ ମଧ୍ୟ ଯେ ଗତି ମସ୍ତ ତେଷାଂ ବେଣୁସୁନେଇ ଅସ୍ପନ୍ଦନ ସ୍ଥାବର ଧର୍ମ ଏଇଟା ବର୍ଣ୍ଣନା କଲି ଯେଉଁମାନେ ଜଙ୍ଗମ ଅଛନ୍ତି ସେମାନେ ସ୍ଥାବର ହୋଇଯାଉଛନ୍ତି ସ୍ଥାବର ଯେଉଁମାନେ ସେମାନେ ଜଙ୍ଗମ ହୋଇଯାଉଛନ୍ତି ତରୁଣା କୁଲକୁ ଜଙ୍ଗମ ଧର୍ମ ଇତି ଏଇଟା ମୁଁ ବର୍ଣ୍ଣନା କରିଗଲି ତେଣୁ ନିର୍ଯୋଗ କ୍ଷା ପାଶୋ ଏ ଯେଉଁ ପାସ ଯେଉଁ ଗାଭୀମାନଙ୍କୁ ବାନ୍ଧିବା ପାଇଁ ଯେଉଁ ପାସ ରହିଛି ସେ ପାସକୁ ଭଗବାନ ଧାରଣ କରିଛନ୍ତି ହଳଦିଆ ରଙ୍ଗର ବୋଲି କୁହାଯାଏ ବହୁତ ସୁନ୍ଦର ଦେଖାଯାଉଛି ସେମାନେ ତେନ ଲକ୍ଷଣ ହେଉ ସୌନ୍ଦର୍ଯ୍ୟ ବିଷୟ ସୌନ୍ଦର୍ଯ୍ୟ ବହୁତ ସୁନ୍ଦର ଦେଖାଯାଉଛି ଖାଦ୍ୟ ତେଣୁ ଏହିଭଳି ଭାବରେ ଦୃଷ୍ଟା ଗାଁ ମନମୋହନ ଏବଂ ଗେୟ ବହୁତ ସୁନ୍ଦର ଦୃଶ୍ୟ ରହିଛି ତେଣୁ ଏହିଭଳି ଭାବରେ ଏଇ ଯେଉଁ ପୁଣି ଶ୍ଳୋକ ରହିଛି ଇଏ ହେଉଛି 12ତମ ଶ୍ଳୋକ ତେଣୁ ଅନ୍ତିମ ଶ୍ଳୋକ ଆମେ ପାଠ କରିବା 20 ନମ୍ବର ଶ୍ଳୋକ ଇଏ ହେଉଛି 13ତମ ଶ୍ଳୋକ ଯେଉଁଟା ଅନ୍ତିମ ଶ୍ଳୋକ ବେଣୁଗୀତର ଅନ୍ତିମ ଶ୍ଳୋକ ଏମାନେ କହିଛନ୍ତି ତେଣୁ ସେଠି କହୁ ଏବଂ ବିଧା ଭଗବତୁ ଯା ବୃନ୍ଦବ ବୃନ୍ଦାବନ ଚାରିଣ ବର୍ଣ୍ଣୟନ୍ତୁ ମିଥୋ ଗୋପ୍ୟ କ୍ରୀଡ଼ାସ୍ତନ୍ମୟତା ଯଦୁ ତେଣୁ ଏହିଭଳି ଭାବରେ ଏବଂ ବିଧା ଭଗବତୁ ଭଗବାନ ଶବ୍ଦ ବ୍ୟବହାର କରାଗଲା ତେଣୁ ଏଇଟା ଏଇଠି ଆଉ ଏଇଟା ଗୋପୀମାନେ କହିନାହାନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି 7ରୁ 19 ଏଇଟା ତ ଲାଷ୍ଟ ଶ୍ଳୋକ ମୁଁ କହିଲି ଏଇଟା ଗୋପୀମାନଙ୍କର ଏଇଟା ଅନ୍ତିମ ଶ୍ଳୋକ 13ଟି ଶ୍ଳୋକରେ ଏଇ ବେଣୁନାଥ ବିଷୟରେ ବର୍ଣ୍ଣନା କରି ବେଣୁବାଦ ବିଷୟରେ ବର୍ଣ୍ଣନା କରି ତେଣୁ ଏଇଟା ଏଇ ଅଧ୍ୟାୟର ଶୀର୍ଷକ ହେଉଛି ବେଣୁଗୀତ ତେଣୁ ଅନ୍ତିମରେ ତାଙ୍କର ବର୍ଣ୍ଣନା ଚାଲିଛି ଯେ ସରିଗଲା ତା ନୁହଁ ତାଙ୍କର ବର୍ଣ୍ଣନା ଚାଲିଛି କିନ୍ତୁ ସୁଖଦେବ ଗୋସ୍ୱାମୀ ସେଇଠି ରିଲେ ବନ୍ଦ କରିଦେଲେ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ ଆରମ୍ଭ କରିବେ କଥା କହିବାକୁ ପରୀକ୍ଷିତ ମହାରାଜଙ୍କୁ ଗୋପୀମାନଙ୍କର ଯେଉଁ କଥା ପ୍ରସଙ୍ଗ ଚାଲିଥିଲା ସେଠୁ ପଳାଇ ଆସିଲେ ପଳାଇ ଆସି ବର୍ତ୍ତମାନ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ ଏବଂ ବିଧା ଭଗବତ ଏଇଭଳି ଭାବରେ ଭଗବାନଙ୍କର ଯାହା ବୃନ୍ଦାବନ ଚାରିଣ ବୃନ୍ଦାବନ ଚାରିଣ କହିଲେ ବିଶେଷ ଭାବରେ ଯେତେ ଜୀବ ସବୁ ଅଛନ୍ତି ବିଶେଷ ଭାବରେ ଗୋପୀମାନଙ୍କ କଥା କୁହାଯାଉଛି ଏବଂ ବିଧା ଏଇଭଳି ଭାବରେ ଭଗବାନଙ୍କର ବୃନ୍ଦାବନ ଚାରିଣ ବର୍ଣ୍ଣୟନ୍ତୁ ଏବଂ ବିଧା ମାନେ ବର୍ଣ୍ଣନା ଚାଲିଛି ସରିନାହିଁ ଆଉ କେତେ ସେଇଟା ବର୍ଣ୍ଣନା ସେ ଖାଲି ସେଇଆକୁ ବର୍ଣ୍ଣନା କରିଥାନ୍ତି କାରଣ ଗୋପୀମାନଙ୍କର କାମ ହେଉଛି ଖାଲି ଏହି ଭଗବାନଙ୍କର ଏଇଟାକୁ ସ୍ମରଣ କରିବେ ଭଗବାନ ତ ନଥିବେ ତାଙ୍କ ଲୀଳାକୁ ସ୍ମରଣ କରିବେ ଭଗବାନ ଯେତେ ରହିବେ ତାଙ୍କ ସହିତ ମିଳନରେ ରାସ ଲୀଳା ଇତ୍ୟାଦି ସବୁ ଚାଲିବ ଏଇଭଳି ଭାବରେ ସବୁବେଳେ 24 ଆୱାର୍ସ ନନ୍ଷ୍ଟପ୍ ତାଙ୍କର କୌଣସି ଅନ୍ୟ କିଛି ଚିନ୍ତା ନାହିଁ କେବଳ କୃଷ୍ଣଙ୍କର ଚିନ୍ତା ତେଣୁ ସେ ଶ୍ରେଷ୍ଠ ହୋଇଛନ୍ତି ହରିଦାସଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ସେଇ ଗୋପୀମାନେ ରାଧାରାଣୀ ହେଉଛନ୍ତି ଶ୍ରେଷ୍ଠା ତେଣୁ ଏହିଭଳି ଭାବରେ ଭଗବତ ଭଗବାନଙ୍କର ଯେଉଁ ଗୁଣ ଗାନ କରୁଛନ୍ତି ତାଙ୍କର ବେଣୁମାଧୁର ବର୍ଣ୍ଣନା କରୁଛନ୍ତି ଯାହା ବୃନ୍ଦାବନ ଚାରିଣ ବୃନ୍ଦାବନ ଚାରିଣ କହିଲେ ଯିଏ ବୃନ୍ଦାବନ ବଣରେ ବିଚରଣ କରୁଥିଲେ ବୃନ୍ଦାବନରେ ଯେଉଁ ଭଗବାନ ଯେଉଁ ଲୀଳା ସବୁ ଚାଲିଛି ଏଇଟାକୁ ବର୍ଣ୍ଣନା କରୁଛନ୍ତି ଗୋପୀମାନେ ବର୍ଣ୍ଣୟତୁ ମିଥୋ ତାଙ୍କ ଭିତରେ ବର୍ଣ୍ଣନା ଚାଲିଛି ବର୍ଣ୍ଣୟତୁ ମିଥୋ ଗୋପ୍ୟ କ୍ରୀଡ଼ା ତନ୍ମୟତା ଯଜୁ ଗୋପୀମାନେ ଏଇସବୁ କ୍ରୀଡ଼ା ବା ଭଗବାନଙ୍କ ଏଇସବୁ ଲୀଳା ସବୁ ବର୍ଣ୍ଣନା କରୁଛନ୍ତି ବର୍ଣ୍ଣନା କରିବା ଦ୍ୱାରା କ'ଣ ହେଉଛି ନା ତନ୍ମୟତା ଯଜୁ ତନ୍ମୟ ହୋଇଯାଉଛନ୍ତି ତନ୍ମୟ କହିଲେ ତାଙ୍କର ମନ କୃଷ୍ଣ ସମ ହୋଇଯାଉଛି କୃଷ୍ଣ ଭଳି ହୋଇଯାଉଛି ତନ୍ମୟ ଭଗବାନ ଆଉ ଭକ୍ତ ଭିତରେ କୌଣସି ତଫାତ ନାହିଁ ଏଇ ଭାବ ଆସିଯାଉଛି ତନ୍ମୟତା ଯଜୁ ସେମାନେ ମଧ୍ୟ ଭଗବାନ ଭଳି ସଚ୍ଚିଦାନନ୍ଦ ରୂପ ଧାରଣ କରୁଛନ୍ତି ସଚ୍ଚିଦାନନ୍ଦ ଘନ ହୋଇଯାଉଛନ୍ତି ତନ୍ମୟତା ଯଜୁ ଭାବମୟ ଧ୍ୟାନର ପୂର୍ଣ୍ଣତା ତନ୍ମୟ ହୋଇଯାଉଛନ୍ତି ତେଣୁ ସେହି ବିଷୟରେ ଭଗବାନଙ୍କ ଲୀଳା ଯେତେ ବର୍ଣ୍ଣନା କରାଯାଉଛି ତେଣୁ ସେମାନେ ଭଗବାନଙ୍କ ଭାବ ପ୍ରାପ୍ତ ହେଉଛନ୍ତି। नांच जो अव्यपचारिण भक्ति योगन सेवते सगुणान समुदी चेतन ब्रह्म भूया है कल्पते भगवद गीता चतुर्दश अध्याय भगवान कथा कहले अर्जुन पचारे केमी आम गुण ऊर्ध को जापरू कई लिंगे त्रिगुणा नेता अतीत भवती प्रभु किमाचार कथम चेतन त्रिगुणा अति वर्तते चौदह अध्याय जो भगवान कहते जे जो मैंने सत्यगुण रे ऊर्ध को जब जो मैंने रजगुण रे से स्थित रे तम गुण जो निम्न गति प्राप्त हे एवं जो मैंने भगवान भक्त से मैंने भगवत धाम को जब तेणु ये अर्जुन प्रश्न आसला केमी आम त्रिगुण को ऊर्ध को जापर तेणु से प्रश्न उत्तर में भगवान एक अंतिम एक मांच जो अव्यभिचारिण भक्ति जोगन सेवते अव्यभिचारिण आउ कौन आदर कौन डिस्टर्बान्स न रखिकी पूर्ण भाव में मोर जो भक्ति युक्त हे मांच जो अव्यभिचारिण भक्ति जोगन सेवते सगुणान समति ब्रह्म भूया कल्पते से त्रिगुण को अतिक्रम करे आज गोपी मैंने भगवान लीला वर्णना कर से लीला वर्णना मध्यम तन्मय हो जाने भगवान भाव से प्राप्त होती अद्वय भाव अद्वय तत्व वस्तु जो रही से भाव को से प्राप्त होती तन्मयता जजु तेणु प्रभुपाद महाराज ये विषय कहते जेकोसी प्रकार सब समय श्रीकृष्ण चिंतार मग्न रहा हे सब समय आम कह अग कम करवा सब खाली सब छाड़ करी आम रहा ये रहा रघुन रहा तेणु सब समय श्रीकृष्ण चिंतार मग्न रहा ये प्रश्न पचार अर्जुन अर्जुन पचार दशम अध्याय जे कौन से प्रश्न से पचारे कि भाव में सब आप स्मरण करूँ कि भाव आम मंदिर रही भगवान को स्मरण कर पार्थ सब तेणु अर्जुन पचारे जे कौन से श्लोक जे अर्जुन कहते कई कौन ना कथम विद्याम जोगी ताम सदा परिचिताया ए जोगी ए जोगेश्वर प्रभु भगवान सखा केमी मु विद्या केमी मु जानी अहम जोगी ताम सदा परिचिताया मुझे सब चिंता करी कथम विद्याम जोगी ताम सदा परिचिताया केशु केशु तो भाव से चिंतुची भगवान मया कि भाव में चिंता करी खाली तो से चिंता करें ना से सब कार्य करे क्षेत्रीय सी बहुत कार्य रही प्रभुपाद महाराज गोटे जो प्रश्न पचारे वैष्णव कहले साधारण से भीरु व्यक्ति बा दुर्बल व्यक्ति एभली भाव समस्त धारणा कि प्रभुपाद महाराज कहले ना वैष्णव कहले सर्वश्रेष्ठ योद्धा सी तेणु से उदाहरण देते हनुमान जी और अर्जुन हनुमान जी जो रामायण हनुमान जी लंका सहित युद्ध है रावण सहित युद्ध है हनुमान जी से मुख्य भूमिका नहीं पूरा लंका को जाड़ी देते हनुमान वैष्णव श्रेष्ठ से कपिपति दास्य भगवान दास दास्य भाव भगवान सहित युक्त होती अर्जुन से भाव में युद्ध कर श्रेष्ठ सेनापति सेनापति भाई सेनापति जब ना कि भाव श्रेष्ठ योद्धा परिणत होते सी युद्ध करुले युद्ध करुले ना भगवान चिंता करुले माँ अनुस्मर युद्ध मत स्मरण कर युद्ध कर युद्ध कले तुम मैंने सब मैंने सब फूल बोलते किए कौन कार्य कर सब किए रोष कर किए फूल बोलते किए ठाकुर सेवा करे कौ भाव सेवा किए मंदिर मार्जन करे झाड़ू दौरान किए फूल तोड़ किए कौ सेवार रही किए सहन कर जी जो सेवार था कहीं जी जो कार्य करूँ ना कहीं मन को भगवान पाखे लगे पड़ो मन को भगवान पाखे लगे पड़ो
ତେଣୁ ଇଏ ହେଉଛି କଥା। ତେଣୁ ମନକୁ ଭଗବାନ ପାଖରେ ଲଗେଇଲେ ସେଟା ତନ୍ମୟତା ହେବ, ସେଇ ଭାବ ଆସିବ। ହଁ, ତେଣୁ ଆମେ ଯାହା ଦେଖୁଛେ ଅର୍ଜୁନ ସେ ଭଗବତ ଗୀତାରେ ସେଥିପାଇଁ ଦଶମ ଅଧ୍ୟାୟରେ ଭଗବାନ ବିଭୂତି ଯୋଗ କହିଲେ, କେସୁ କେସୁ ଯେ ଭାବେଶୁ ଚିନ୍ତୁଛି ଭଗବାନ ମାୟା, ଆମେ ଯେତେବେଳେ ଯିବା ଯୁଆଡ଼େ ଯିବା ଯେଉଁ ଯାହା କରିବା ସବୁଠାରେ ଭଗବାନ ଅଛନ୍ତି, ସବୁଠାରେ ଭଗବାନ ରହିଛନ୍ତି, ଯାହା ଦେଖିବା ସବୁଠି ସେ ହେଉଛି ଭଗବାନ ପ୍ରକାଶ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ହୟ ତାର ଇଷ୍ଟ ଦେବ ସୂତି। ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ। ଏମିତି ହିରଣ୍ୟକଶିପୁ ପ୍ରହ୍ଲାଦ, ପ୍ରହ୍ଲାଦ ଭଗବାନ ଶ୍ରେଷ୍ଠ ଭକ୍ତ, ସେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରୁଥିଲେ। ହିରଣ୍ୟକଶିପୁ କହିଲେ କେଉଁଠି ତ ନାହାନ୍ତି, ଯସ୍ତୟା ମନ୍ଦ ଭାଗ୍ୟକ୍ତା ମଦନ୍ୟ ଜଗଦୀଶ୍ୱର କ୍ୱାସ୍ତବ ଜଗଦୀଶ କ୍ୱା ଜଗଦୀଶ ସର୍ବତ୍ର ତସ୍ମା ସ୍ତମ୍ଭେ ନ ଦିଶ୍ୟତେ। ଭଗବାନଙ୍କ ଭକ୍ତ ପ୍ରହ୍ଲାଦ ମହାରାଜ ଆମେ କହିଥିଲେ ନୃସିଂହଦେବ ଆବିର୍ଭାବରେ, ନୃସିଂହଦେବ କଥା ପ୍ରହ୍ଲାଦଙ୍କ କଥା ସପ୍ତମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏ ପ୍ରସଙ୍ଗ ଆସିବ। ପ୍ରହ୍ଲାଦ ଯେତେବେଳେ କହିଲେ ସବୁ ବହୁତ ପ୍ରକାର ଆଲୋଚନା ହେଲା ପରେ ବହୁତ ପ୍ରକାର ଯୁକ୍ତି ହରିଣ୍ୟକଶିପୁ ପୁରା କ୍ରୋଧରେ ପୁରା ତମତମ ହେଉଛନ୍ତି, କିନ୍ତୁ ପ୍ରହ୍ଲାଦ ବହୁତ ଶାନ୍ତ ଭାବରେ ସବୁ ଉତ୍ତର ଦେଉଛନ୍ତି, ଶାନ୍ତ ଭାବରେ ଉତ୍ତର ଦେଉଛନ୍ତି। ଇଏ ଖଡ଼ଗ ଉତ୍ତୋଳନ କରି ହତ୍ୟା କରିବା ପାଇଁ ମାନେ ଉଦ୍ୟତ ହୋଇଛନ୍ତି, ପ୍ରହ୍ଲାଦକୁ ଗୋଟିଏ ସେକେଣ୍ଡରେ ହତ୍ୟା କରିଦେବେ, କିନ୍ତୁ ପ୍ରହ୍ଲାଦଙ୍କର କୌଣସି ଭୟ ନାହିଁ, ଶାନ୍ତ ଭାବରେ ସେ ପ୍ରଶ୍ନ ସବୁ କିଛି କ୍ରୋଧ ପ୍ରକାଶ କରି କହୁଛନ୍ତି, ଏ ଶାନ୍ତ ଭାବରେ ସବୁ ଉତ୍ତର ଦେଉଛନ୍ତି। କି ଭକ୍ତ ଶ୍ରେଷ୍ଠ, ଇଏ ଜଣେ ମହାଜନ। ତେଣୁ ସେ କହିଲେ କୁହାସୁ କେଉଁଠି ଅଛି ତୋର ହରି, କେଉଁଠି ଅଛି କୁହାସୁ, ଯଦି ସେ ସର୍ବତ୍ର ତୁ ବହୁତ ସବୁଠାରେ ଅଛନ୍ତି କାହିଁକି ମୋତେ କେଉଁଠି ଦେଖାଯାଉନାହାନ୍ତି, କସ୍ମା ସ୍ତମ୍ଭେ ନ ଦିଶନ୍ତି କାହିଁକି ସ୍ତମ୍ଭେ କାହିଁକି ଅଛନ୍ତି। ତେଣୁ ପ୍ରହ୍ଲାଦ କରୁଛନ୍ତି ଦୃଶ୍ୟତେ ପ୍ରହ୍ଲାଦ ପ୍ରହ୍ଲାଦ ପ୍ରଣାମ କରୁଛନ୍ତି, ଭଗବାନ ଦର୍ଶନ କରୁଛନ୍ତି ସ୍ତମ୍ଭରେ ଦୃଶ୍ୟତେ। ତେଣୁ ଏ କଥା ଯେତେବେଳେ କହିଲେ ସାଙ୍ଗେ ସାଙ୍ଗେ ଯେତେବେଳେ ଗୋଟେ ମୁଷ୍ଟି ଆଘାତ କରିଛନ୍ତି ସେତେବେଳେ ଭଗବାନ ନୃସିଂହଦେବ ବାହାରି ସ୍ତମ୍ଭେ ସଭାୟା ନ ମୃଗମ ନ ମାନୁଷ। ତେଣୁ ଭଗବାନଙ୍କ ଭକ୍ତ ଯେଉଁମାନେ, ଇଏ ହେଉଛି ଉନ୍ନତ ଭକ୍ତ। ଭକ୍ତର ତିନୋଟି କାଟେଗୋରୀ ମୁଁ କହିଥିଲି, ଏକାସ୍କନ୍ଦରେ ବର୍ଣ୍ଣନା କରାଯିବ ତିନୋଟି କାଟେଗୋରୀ। ପ୍ରଥମ କାଟେଗୋରୀ ଯେଉଁଟା କନିଷ୍ଠ ଭକ୍ତ ଯେଉଁମାନେ ସେମାନେ ପ୍ରାକୃତ ସ୍ତରରେ ରହିଛନ୍ତି, ଏ ତ୍ରିଗୁଣ ଭିତରେ ରହିଛନ୍ତି, ଭଗବାନଙ୍କ ସେବା କରୁଛନ୍ତି, ସେମାନେ ଅନ୍ୟ କିଛି ଜାଣିନାହାନ୍ତି। ଅଚ୍ୟା ବ୍ୟବହାର ହେ ପୂଜାଙ୍ଗ ସଦେହ ଅତେ ନ ତତ୍ ଭକ୍ତେଶୁ ଚାନିଶୁ ସଭକ୍ତ ପ୍ରାକୃତ ସ୍ମୃତ। ଏ କନିଷ୍ଠ ଭକ୍ତ କ'ଣ ନା ସେ ପୂଜା କରୁଛନ୍ତି, ଭଗବାନଙ୍କ ଅର୍ଚ୍ଚ ବିଗ୍ରହ ଆରାଧନା କରୁଛନ୍ତି, ଅର୍ଚ୍ଚାୟ ବ୍ୟବହାରେ ପୂଜା ବହୁତ ଶ୍ରଦ୍ଧାର ସହିତ ଅର୍ଚ୍ଚ ବିଗ୍ରହଙ୍କ ପୂଜା କରୁଛନ୍ତି, କିନ୍ତୁ ଆଉ କିଛି ସେ ଜାଣିନାହାନ୍ତି। ଯେ ଭଗବାନଙ୍କ ଭକ୍ତଙ୍କର ପୂଜା ଯେ ଭଗବାନଙ୍କଠାରୁ ପୂଜାଠୁ ଅଧିକ ସେମାନେ ସେଇଟା ଜାଣିନାହାନ୍ତି, ଅନ୍ୟ କିଛି ଜାଣିନାହାନ୍ତି ସେଇଟା ନ ତତ୍ ଭକ୍ତେଶୁ, ତାଙ୍କ ଭକ୍ତଙ୍କର ମହିମା ଯେ କେତେ ଭଗବାନଙ୍କଠାରୁ ଅଧିକ ବୋଲି ସେଇଟା ସେମାନେ ଜାଣିନାହାନ୍ତି। ନ ତତ୍ ଭକ୍ତେଶୁ ଚାନିଶୁ, ଅନ୍ୟ କଥା କିଛି ଜାଣିନାହାନ୍ତି ସେମାନେ, ଅନ୍ୟ କଥା କିଛି ଜାଣି ଶାସ୍ତ୍ରଶାସ୍ତ୍ର କିଛି ସବୁ ଜ୍ଞାନ ସବୁ ନାହିଁ ତାଙ୍କ ପାଖରେ। ସେମାନେ ହେଉଛନ୍ତି ସଭକ୍ତ ପ୍ରାକୃତ ସ୍ମୃତ, ସେମାନେ ଏଇ ତ୍ରିଗୁଣ ଭିତରେ ଅଛନ୍ତି, ସେମାନେ ତ୍ରିଗୁଣକୁ ଅତିକ୍ରମ କରିନାହାନ୍ତି, ଏମାନେ ହେଉଛି ସବୁଠୁ କନିଷ୍ଠ ସ୍ତରର ଭକ୍ତ। ତାପରେ ଯେତେବେଳେ ଉନ୍ନତ ସ୍ତରକୁ ଯିବେ, ମଧ୍ୟମ ସ୍ତରକୁ ଯିବେ, ସେତେବେଳେ ସେ ଅନ୍ୟ କଥା ସବୁ ଜାଣିବେ, ଈଶ୍ୱରେ ତଦ୍ରିୟେଷୁ ବାଳିଷୁ ଦୃଶ୍ୟସୁ ଚ ପ୍ରେମ ମୈତ୍ରୀ କୃପପେକ୍ଷା ଯ କରନ୍ତି ସେ ମଧ୍ୟମ। ଭଗବାନଙ୍କ ସହିତ ପ୍ରେମର ଆଦାନ ପ୍ରଦାନ ଚାଲିବ, ତାଙ୍କର ଅଧୀନରେ ଯେଉଁମାନେ ଭକ୍ତ ରହିଛନ୍ତି ତାଙ୍କ ସହିତ ମୈତ୍ରୀ ବନ୍ଧୁତା ସ୍ଥାପନ କରିବେ। ଯେଉଁମାନେ ବାଳିଶୁ, ଯେଉଁମାନେ ତାଙ୍କର ଏତେ ଜ୍ଞାନ ନାହିଁ କିନ୍ତୁ ସରଳ ବ୍ୟକ୍ତି, ତାଙ୍କୁ କୃପା କରିବେ, ତାଙ୍କୁ ଭଗବାନ ନାମ କହିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏବଂ ଉପେକ୍ଷା, ଯେଉଁମାନେ ଭଗବାନ ବିଦ୍ୱେଷ କରୁଛନ୍ତି, ଭକ୍ତଙ୍କୁ ବିଦ୍ୱେଷ କରୁଛନ୍ତି, ତାଙ୍କୁ ଆମେ ତ୍ୟାଗ କରିଦେବା, ଉପେକ୍ଷା କରିବା, ଏ ମଧ୍ୟମ ସ୍ତରର କଥା। ତାପରେ ଯେତେବେଳେ ସବୁଠାରୁ ଉନ୍ନତ ସ୍ତରକୁ ଜଣେ ଯାଉଛି ଭକ୍ତ, ସେ ହେଉଛି ମହାଭାଗବତ। ମହାଭାଗବତ ଲକ୍ଷଣ କ'ଣ ନା ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି। କ'ଣ ସେ ଶ୍ଳୋକ ହେଉଛନ୍ତି, ସର୍ବଭୂତେଷୁ ଯ ପଶ୍ଚିତ ଭଗବତ ଭାବ ମହାତ୍ମନ
ଭୂତାନି ଭଗବତୀ ଆତ୍ମାନି ଏସ ଭାଗବତ ଉତ୍ତମ, ଇଏ ହେଉଛି ଶ୍ରେଷ୍ଠ ଭାଗବତ, ଶ୍ରେଷ୍ଠ ଭାଗବତ ଭାଗବତ କ'ଣ ନା ସବୁଠାରେ ସର୍ବଭୂତ ଏସୁ ଜପସ୍ତେ, ସବୁଠାରେ ସେ ଭଗବାନ ଦର୍ଶନ କରିବେ, ସର୍ବଭୂତ ଏସୁ ଜପସ୍ତେ ଭଗବତ ଭାବ ଭଗବତ ଭାବ ସେ ଦର୍ଶନ କରିବେ। ତେଣୁ ଦଶମ ଅଧ୍ୟାୟରେ ବିଭୂତି ଯୋଗରେ ଭଗବାନ କହିଲେ ଯାହା ଦେଖୁଛୁ ସବୁକିଛି ମୋର ଶକ୍ତି, ଯାହା ଦେଖୁଛୁ ଗଛ ଲତା ତରୁ ଯାହା ସବୁ ସେ ଯୋଗୁଁ ଭଗବାନଙ୍କ ଭଗବାନ ଶକ୍ତି, ଏଇଭଳି ଭାବରେ ସେମାନେ ଦର୍ଶନ କରିବେ ମହାଭାଗବତ। ଯେଉଁମାନେ ସବୁଠି ଭଗବାନ କେଉଁଠି ଭଗବାନ ଭୁଲିପାରିବେ ନାହିଁ ସେମାନେ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେଉଁମାନେ ପଶ୍ୟତି ସର୍ବତ୍ର ସର୍ବଜ୍ଞ ମୟି ପଶ୍ୟତି ତସ୍ୟାହମନ ପ୍ରଣଶାମି ସତ ମେନ ପ୍ରଣଶତି, ଯିଏ ମୋତେ ସବୁଠାରୁ ଦର୍ଶନ କରେ ଏବଂ ସବୁଥିରେ ମୋତେ ଦର୍ଶନ କରେ ମୁଁ ତାକୁ କେବେ ଭୁଲିଯାଏ ନାହିଁ, ସେ ମଧ୍ୟ କେବେ ମୋତେ ଭୁଲିଯାଏ ନାହିଁ, ଇଏ ହେଉଛି ସବୁଠାରୁ ଉନ୍ନତ ଭକ୍ତ, ଶ୍ରେଷ୍ଠ ଭକ୍ତ ମହାଭାଗବତ ବୋଲି ତାଙ୍କୁ କୁହାଯାଏ। ତେଣୁ ଇଏ ଗୋପୀମାନେ ସେଇଭଳି ଭାବରେ ମହାଭାଗବତ ସେମାନେ ତନ୍ମୟତାମ ଯଦୁ ସବୁଠେଇ ସେ ଭଗବାନ ଦର୍ଶନ କରୁଥିଲେ, ସବୁଠାରେ ଭଗବାନ ଦର୍ଶନ କରୁଥିଲେ ତନ୍ମୟତାମ ଯଦୁ। ତେଣୁ ହଁ ଏଠି କୁହାଯାଉ ଯାହା କଲେ ମଧ୍ୟ ଯେକୌଣସି କାର୍ଯ୍ୟ କର ସବୁବେଳେ ଭଗବାନ ସ୍ମରଣ କରିବ, ସବୁକିଛି କାର୍ଯ୍ୟ କାର୍ଯ୍ୟର ଫଳକୁ ଭଗବାନଙ୍କୁ ଅର୍ପଣ କରିବ। ଏଇଭଳି ଭାବରେ ସବୁ ସମସ୍ତ ଯିଏ ଯେଉଁ କୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ଯିଏ ଯେଉଁ କାର୍ଯ୍ୟ କରନ୍ତୁ କରନ୍ତୁ ନା କାହିଁକି, କିନ୍ତୁ ସେଇଟାକୁ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ ମୃତ୍ୟୁ, ସବୁକିଛି କୃଷ୍ଣଙ୍କ ସହିତ ସମ୍ବନ୍ଧରେ ଲଗାଇବାକୁ ପଡ଼ିବ। ଏ କୌଶଳଟାକୁ ଶିକ୍ଷା, ଇଏ ହେଉଛି କର୍ମ ଯୋଗସ୍ୱ କୌଶଳ, ଇଏ ହେଉଛି କୌଶଳ କର୍ମର କୌଶଳ ହେଉଛି ଏଇଟା କୌଶଳ, ଏଇଟା କେମିତି ଆମେ କର୍ମ କରିବା ସେ କର୍ମର କୌଶଳ ଶିଖିବାକୁ ପଡ଼ିବ। ତେଣୁ ଏଇଭଳି ଭାବରେ ସବୁ ସମୟରେ ଶ୍ରୀକୃଷ୍ଣ ଚିନ୍ତାରେ ଚିନ୍ତାରେ ମଗ୍ନ ରହିବାକୁ ହେବ, ଏହା ହେଉଛି କୃଷ୍ଣ ଭାବନା ମଧ୍ୟରେ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଆମ କୃଷ୍ଣ ଭାବନା ଯେଉଁ ଫିଲୋସଫି ହେଉଛି ଏଇଟା ଦର୍ଶନ ହେଉଛି କୃଷ୍ଣ ଭାବନା ମୃତର ଯାହା ରହିଛି ଯେଉଁ କାର୍ଯ୍ୟ ସବୁ ହେଉଛି ଇଏ ହେଉଛି ସେୟା, ଆମେ ସବୁ କାର୍ଯ୍ୟ କରିବା କିନ୍ତୁ ଭଗବାନ କେନ୍ଦ୍ରରେ ରଖି ଭଗବାନ ଉଦ୍ଦେଶ୍ୟରେ ସବୁ କରିବା। ଭଗବାନ ପୃଥିବୀଧାନାର୍ଥେ ବସ୍ତ୍ରଦଶାରେ ଭଗବାନ କହିଲେ ହରିତୋଷଣ କ'ଣ ସେ ସବୁ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଯେ ସଂସିଦ୍ଧି ଭରିତୋଷଣ, ସଂସିଦ୍ଧି ଭରିତୋଷଣ କେବଳ ସଂସିଦ୍ଧି କେମିତି ହେବ, ଯିଏ ଯେଉଁ କାର୍ଯ୍ୟରେ ଅଛନ୍ତି ଯିଏ ଯେଉଁ କାର୍ଯ୍ୟ କରୁଛନ୍ତି କରନ୍ତୁ, କିନ୍ତୁ ସେ କାର୍ଯ୍ୟ ଦ୍ୱାରା ତମ ଭର୍ଚ୍ଛ ସୁକର୍ମଣ ତମ ଭର୍ଚ୍ଛ ସିଦ୍ଧିଂ ବିନ୍ଦତି ମହାନବ, ନିଜ କର୍ମ ଦ୍ୱାରା କେମିତି ସିଦ୍ଧି ପ୍ରାପ୍ତ ହେବ ସେଇଟା ସେ ପ୍ରଶ୍ନ ଭଗବାନ କହିଲେ। ମୁଁ ତୁମକୁ କେମିତି ତୁମେ ପ୍ରାପ୍ତ ହେବ ଅଧ୍ୟାୟରେ ଏଇଟା କହିଛନ୍ତି, ବିଭିନ୍ନ ଗୁଣ କର୍ମ ବିଷୟରେ କୁହାଗଲା ନା, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଏ ବିଷୟ ବିଷୟରେ କୁହାଗଲା। ତେଣୁ ଏଇଟା କହିକିରି ଅନ୍ତିମରେ କହୁଛନ୍ତି ଭଗବାନ ସେଇ ଅଧ୍ୟାୟ ଯଥ ପ୍ରଭୃତି ଭୂତାନା, ଯାହାର ଯେଉଁଭଳି ଭାବରେ ଗୁଣର ପ୍ରଭାବ ରହିଛି ସେ ସେଇଭଳି ଭାବରେ କାର୍ଯ୍ୟ କରିବ। ଯଥ ପ୍ରଭୃତି ଭୂତାନା ଯେନ ସର୍ବମିଦମ୍ ତତମ, ଯିଏ ଯେଉଁ କାର୍ଯ୍ୟ କରନ୍ତି ନା କାହିଁକି, ସ୍ୱକର୍ମଣା ତମ ଭର୍ଚ୍ଚ ସିଦ୍ଧିଂ ବିନ୍ଦତି ମାନବ, ନିଜ କର୍ମ ଦ୍ୱାରା ଭଗବାନଙ୍କର ଆରାଧନା କରାଯିବ, କୃଷ୍ଣ ଭାବନା ମୃତ ହେଉଛି ସେଇଟା। ଯିଏ ଯେଉଁ କାର୍ଯ୍ୟ କରନ୍ତୁ ସମସ୍ତେ ଖାଲି ମନ୍ଦିର ରହିକରି ଫୁଲ ଗୁନ୍ଥିବେ ବା ରୋଷେଇ କରିବେ ବା ଇଏ କରିବେ ମ୍ୟାନେଜମେଣ୍ଟ କରିବେ ବା କ୍ୟାସ୍ ଟ୍ରାନ୍ଜାକ୍ସନ୍ କରିବେ ଏ ନୁହଁ, ବା ଚାଷ କରିବେ, ତାହେଲେ ଯିଏ ଯେଉଁଠି ରହିଲେ ମଧ୍ୟ ସ୍ୱକର୍ମଣ ଯାହାର ଯେଉଁ କର୍ମ ରହିଛି ସେ କର୍ମ କରିବେ, କିଏ ନାଲକୋରେ ଅଛନ୍ତି କିଏ ଇଲେକ୍ଟ୍ରିସିଟିରେ ଅଛନ୍ତି କିଏ କେଉଁ ଡିପାର୍ଟମେଣ୍ଟରେ ଅଛନ୍ତି, ସବୁ ସମସ୍ତେ ସେଥିରେ ଯାହା କର୍ମ କରିକିରି ତମ ଭର୍ଚ୍ଚ ଭଗବାନଙ୍କର ଅର୍ଚ୍ଚନା ହେବ, ଭଗବାନଙ୍କୁ ପୂଜା କରାଯିବ ସିଦ୍ଧିଂ ବିନ୍ଦତ, ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଗୋପୀମାନଙ୍କ ଆଚରଣ ମାଧ୍ୟମରେ ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳେ। ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଘୋଷଣା କରିଛନ୍ତି ଯେ ବ୍ରଜରେ ଗୋପୀମାନେ ଯେପରି କୃଷ୍ଣଙ୍କୁ ଆରାଧନା କରିଥିଲେ ତାହା ହେଉଛି ସର୍ବଶ୍ରେଷ୍ଠ ଆରାଧନା। ଆମେ ଗତକାଲି ଏଇଟା କହିଥିଲେ କଣ୍ଟେଷ୍ଟରେ ଗୋପୀମାନେ ହେଉଛନ୍ତି ଟପ୍ରେ ଆସିଲେ। ତେଣୁ ବ୍ରଜଗୋପୀମାନେ ଅତି ଉଚ୍ଚ ବ୍ରାହ୍ମଣ କୂଳରେ କିମ୍ବା କ୍ଷତ୍ରିୟ କୂଳରେ ଜନ୍ମଗ୍ରହଣ କରିନଥିଲେ, ସେମାନେ ବୈଶ୍ୟ କୂଳରେ ଜନ୍ମଗ୍ରହଣ କରିନଥିଲେ ଏବଂ ତା ବି ଜନ୍ମଗ୍ରହଣ କରିଥିଲେ ଏବଂ ତା ବି ପୁଣି ବଡ଼ ବଣିକ ସମ୍ପ୍ରଦାୟ ନୁହେଁ, ସାଧାରଣ ଗୋପାଳ ପରିବାରରେ ସେମାନେ ଜନ୍ମଗ୍ରହଣ କରିଥିଲେ, ସେମାନେ ଉଚ୍ଚ ଶିକ୍ଷିତା ବି ନଥିଲେ। ତେବେ ବୈଦିକ ତତ୍ତ୍ୱଜ୍ଞାନରେ ପାରଦର୍ଶୀ ବ୍ରାହ୍ମଣମାନଙ୍କଠାରୁ ମଧ୍ୟ ସେମାନେ ସବୁ ପ୍ରକାର ଜ୍ଞାନ ଶ୍ରବଣ କରିଥିଲେ। ଗୋପୀମାନଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ଶ୍ରୀକୃଷ୍ଣଙ୍କ ଚିନ୍ତାରେ ସବୁବେଳେ ମଗ୍ନ ରହିବା। ଏହିପରି ଭାବରେ ଅଧ୍ୟାୟ ଶେଷ ହେଲା, ଗୋପୀମାନଙ୍କର ଗୀତ ବେଣୁ ଗୀତ ଶେଷ ହେଲା। ଆସନ୍ତାକାଲି ବଳଦେବ ଜୟନ୍ତୀ, ବଳଦେବ କଥା ଆରମ୍ଭ ହେବ ଜନ୍ମାଷ୍ଟମୀ ପର୍ଯ୍ୟନ୍ତ। ତେଣୁ ଏଇ ଯେଉଁ ବୃନ୍ଦାବନରେ ଏଇ ଯେଉଁ ବେଣୁଗୀତି ସବୁ ଚାଲିଲା, ବୃନ୍ଦାବନବାସୀମାନଙ୍କୁ ସବୁ ବର୍ଣ୍ଣନା କରାଗଲା, ସମସ୍ତେ ଭଗବାନ ସହିତ ଯେଉଁମାନେ କୃଷ୍ଣଙ୍କ ସହିତ ଯୁଗ ଯୁକ୍ତ ହେଲେ ତାଙ୍କ ବିଷୟରେ ଆମେ ଶ୍ରବଣ କଲେ। ତେଣୁ ଆମେ ଯେଉଁ ଶ୍ରବଣ କଲେ କାହାର ଏଭଳିଆ ଅଭିଳାଷ ହେଇଛି କି ନାହିଁ, କିନ୍ତୁ ସାରବେଙ୍କର ଏଇ ଅଭିଳାଷ ହେଇଛି। ଏ ବେଣୁଗୀତି ଭାଗବତ ଶୁଣିକରି ତାଙ୍କ ସାରବେଙ୍କର ଏ ଅଭିଳାଷ ହେଇଛି। ତେଣୁ ସାରବେଙ୍କର ଅଭିଳାଷ ଆମେ ପ୍ରକାଶ କରିବା। କ'ଣ କହିଛନ୍ତି ସେ, ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ, ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ, ରାଧା କୁଣ୍ଡେ ଶ୍ୟାମ କୁଣ୍ଡେ କରିବି ସ୍ନାନ, ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ, ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ, ମୁଁ ନୀତି ଭଜିବି ଯୋଉ ମୁକତି ଭଜନ, ରାସର ଧୂଳି ଅଙ୍ଗେ କରିବି ଲେପନ, କୁଞ୍ଜେ କୁଞ୍ଜେ ତରୁ ମୂଳେ କରିବି ଶୟନ, ରାଧା କୃଷ୍ଣ ବେନୀ ବିନ ନୁହେଁ କୁଞ୍ଜବନ, କହେ ସାଲ ବେଗହୀନ ଜାତିରେ ଯାବ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଏଭଳି ଭାବରେ ବେଣୁଗୀତ ଆମେ 14 କ୍ଲାସ୍ରେ ଆଜି ବେଣୁଗୀତକୁ ବିଶ୍ରାମ ଦେବା। ଏ ଗୋପୀମାନେ ରାଧାରାଣୀ ତାଙ୍କର ସଖୀମାନଙ୍କ ବିଷୟରେ ଯେଉଁ ବେଣୁଗୀତ ଆଲୋଚନା ଚାଲିଛି ଏବଂ ବିଧ ଏଗୁଡ଼ିକ ଚାଲିଛି ଶେଷ ହେଇନାହିଁ, କିନ୍ତୁ ଆମେ ଆଉ କେତେ ବର୍ଣ୍ଣନା କରିବା, ବଳଦେବଙ୍କ ଜୟନ୍ତୀ ଆସିଯିବ, ଆମେ ଆଉ ବେଣୁଗୀତି ଆଲୋଚନା ନ କରି ବଳଦେବଙ୍କ କଥା ଆରମ୍ଭ କରିବା ଆସନ୍ତାକାଲିଠାରୁ। ବଳଦେବଙ୍କର କୃପାରୁ ଆମେ ବଳଦେବ ସେ ପ୍ରେରଣା ଦେଲେ ଆମକୁ, ଯେ ଆମେ କାଲି ଚିନ୍ତା କରିଥିଲୁ 22 ଅଧ୍ୟାୟ କଥା ଆରମ୍ଭ କରିବା ବୋଲି, କିନ୍ତୁ ସେ କହିଲେ ନାହିଁ ଲକ୍ଷ୍ମଣ ଦେବୀଟି ଅଛନ୍ତି, ରାମଜୀ କୃଷ୍ଣଙ୍କ ଲୀଳାକୁ ସବୁ କରି ତାଙ୍କ କଥା ମନେ ପଡ଼ୁଛି, ରାମଜୀଙ୍କ କଥା ମନେ ପଡ଼ୁଛି, ବର୍ତ୍ତମାନ ଲକ୍ଷ୍ମଣଜୀଙ୍କର କଥା ଲକ୍ଷ୍ମଣଜୀ ମଧ୍ୟ ଚିନ୍ତା କରୁଛନ୍ତି, ବଳଦେବ ହିସାବରେ ଯାହା ସବୁ ଲୀଳା ହୋଇଥିଲା ତାଙ୍କର ଚିନ୍ତା ଆସିଗଲାଣି। ତେଣୁ ଆସନ୍ତାକାଲି ଠାରୁ ଲକ୍ଷ୍ମଣଜୀଙ୍କ କଥା ଆରମ୍ଭ ହେବ, ବଳରାମ ହିସାବରେ ବଳଦେବ ହିସାବରେ। ଆମର କଥା ବି ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା, କାହାକୁ ପ୍ରଶ୍ନ ଅଛି ବା ସନ୍ଦେହ ଅଛି ବା କିଏ କିଛି ଶୁଣିଲେ, ବେଣୁଗୀତ ଆଜି ଅଧ୍ୟାୟ ସମାପନ ହେଲା, ଆଜି ଉତ୍ସବ ଅଛି, ଆଜି ହେଉଛି କ'ଣ, ଆଜି ଯେଉଁ ଭଗବାନଙ୍କର ଝୁଲଣ ଯାତ୍ରାର 4th ଦିବସ, ଆସନ୍ତାକାଲି ଶେଷ ଅନ୍ତିମ ଦିବସ। ତେଣୁ ଏଇ ଉପଲକ୍ଷେ ଫିଷ୍ଟ ଆପଣମାନଙ୍କ ପାଇଁ ସବୁ ଅଛି, ଆପଣ ଗ୍ରହଣ କରିବେ, ବେଣୁଗୀତି ଶୁଣିଲେ ସେଠି ଆପଣମାନେ ଫିଷ୍ଟ ରହିଛି। ଆଉ ରବୀନ୍ଦ୍ରନାଥ ତରଫରୁ, ରାମଜୀଙ୍କ ତରଫରୁ, ରାମଜୀଙ୍କ ଭକ୍ତମାନଙ୍କ ତରଫରୁ, ଆନନ୍ଦପ୍ରଭୁଙ୍କ ତରଫରୁ, ସମସ୍ତ ଭକ୍ତମାନଙ୍କ ତରଫରୁ, ଭକ୍ତ ଅବିନାଶଙ୍କ ତରଫରୁ, ସମସ୍ତେ ଏସବୁ ଆପଣମାନେ ସବୁ ଫିଷ୍ଟର ଅଂଶଗ୍ରହଣ କରିବେ। ଭଗବାନ କଥା ଶୁଣିଲେ, ଖାଲି କଥା ଶୁଣିଲେ ପଳେଇଗଲେ ହେବ ନାହିଁ, ଭୋଜନ ମଧ୍ୟ ଦରକାର। ତେଣୁ ସେ ଯେଉଁ ସେ ପ୍ରସିଦ୍ଧ ମନ୍ତ୍ର ରହିଛି, ମହାପ୍ରସାଦ ଗୋବିନ୍ଦେ, ସମସ୍ତେ ଜାଗ୍ରତ ହେବେ। ତେଣୁ ଓମ୍ ନମଃ ଭଗବତ ବାସୁଦେବାୟ, କଥାକୁ ବର୍ତ୍ତମାନ ଏଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ ଗୌର ଭାଗବତ କି ଗାଇ ଗୌର ପ୍ରେମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ।